ଏସବୁ ନାହିଁ ସେଥିରେ, ତା ଭିତରେ ପ୍ରବେଶ କରିଗଲେ ସେଥିରେ ମୁକ୍ତ ହେଇଗଲାଣି। ତେଣୁ ଏହିଭଳି ଭାବରେ ଦ୍ୱାରକା ନଗରୀ ପ୍ରତିଷ୍ଠା ହେଉଛି, ଏଭଳି ନଗରୀ ସହିତ କେହି ସମାନ ହୋଇପାରିବେ ନାହିଁ। ଭଗବାନ ଏଭଳି ଗୋଟେ ନଗରୀ ସୃଷ୍ଟି ଚିନ୍ତା କରୁଛନ୍ତି କରିବା ପାଇଁ ତାଙ୍କ ପ୍ଲାନ ଅନୁସାରେ। ଆଉ ଭଗବାନଙ୍କ ଧାମ ହେଉଛି ସେଇଟା ଦ୍ୱାରକା ଧାମ, ସେ ଦ୍ୱାରକା ଧାମ ପ୍ରତିଷ୍ଠା ହେବ ବର୍ତ୍ତମାନ ଏଠି। ତେଣୁ ଏହିଭଳି ଭାବରେ ଧର୍ମ ଯେଉଁ କହିଲେ ବିଶ୍ୱକର୍ମା କହିଲେ, ବିଶ୍ୱକର୍ମା ସାଙ୍ଗେ ସାଙ୍ଗେ ନିଆରି ନିର୍ମାଣ କରିଦେଲେ। କ'ଣ କ'ଣ କୁହାହେଉଛି ନା, ସାମିକ ବର୍ଣ୍ଣ ବରୁଣ, ଗତକାଲି ଆମେ କହୁଥିଲୁ ସୁଧର୍ମାନ ପାରିଜାତଂ ଚ ମହେନ୍ଦ୍ର ପ୍ରାୟଣ ଧରେ। ମହେନ୍ଦ୍ର ଦେବତାମାନଙ୍କର ଯେ ରାଜା, 33 କୋଟି ଦେବତାମାନଙ୍କ ରାଜା, ସିଏ ହେଉଛନ୍ତି ମହେନ୍ଦ୍ର। ଇନ୍ଦ୍ର ବା ମହାନ ଇନ୍ଦ୍ର, ସେ ମହାନ, ତାଙ୍କର ମଧ୍ୟ ବହୁତ ଶକ୍ତି ରହିଛି ମହେନ୍ଦ୍ର। ତେଣୁ ଇଏ ସୁଧର୍ମା ସଭାକୁ ପ୍ରଦାନ କଲେ, ସୁଧର୍ମା ଏବଂ ପାରିଜାତ ବୃକ୍ଷକୁ ଦେଲେ ଏବଂ ସୁଧର୍ମା ସଭାକୁ ପ୍ରଦାନ କଲେ ଭଗବାନ ପାଇଁ। ପ୍ରାୟଣ ତ ହରେ, ହରିଙ୍କର ପାଇଁ, ହରି ପ୍ରାଣ ମନ ହରଣ କରନ୍ତି ହରି, ତାଙ୍କ ପାଇଁ ସେ ପ୍ରଦାନ କଲେ, ପ୍ରୀତିର ସହିତ ପ୍ରଦାନ କରିଛନ୍ତି। ଏବଂ ଯତ୍ର ଚା ଯତ୍ରଚ ଅବସ୍ଥିତ ମର୍ତ୍ୟୁ, ଭୌତିକ ଜଗତରେ ଏଇଟା ମର୍ତ୍ୟ ଜଗତ ବୋଲି କୁହାଯାଉଛି, କାରଣ ଏଠି ଜଣେ ଜନ୍ମ ନେଲା ମାନେ ମୃତ୍ୟୁବରଣ କରିବ, ଯାହା ତ ସେହି ଧ୍ରୁବ ମୃତ୍ୟୁ। ଜଣେ ଜନ୍ମ ନେଲା ମାନେ ଏଠି ମୃତ୍ୟୁବରଣ କରିବ, ମୃତ୍ୟୁ ଜଗତ। ମୃତ୍ୟୁ ଜଗତ କେଉଁମାନେ ଆସନ୍ତି ନା, ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଭଗବତ ଗୀତା 9 ଅଧ୍ୟାୟରେ ଭଗବାନ କହିଲେ, ଅଶ୍ରଦ୍ଧାନା ପୁରୁଷା ଧର୍ମଶାସ ପରନ୍ତପ ଅପ୍ରାପ୍ୟ ମାନ ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ବର୍ତ୍ତମାନି। ଭଗବାନଙ୍କ ସହିତ ଯଦି ଭଗବାନଙ୍କୁ ଯଦି ଆମେ ଶ୍ରଦ୍ଧା କରିବା ନାହିଁ, ଭଗବାନ କଥାରେ ବିଶ୍ୱାସ କରିବା ନାହିଁ, ଭଗବାନଙ୍କ ଶରଣରେ ଯିବା ନାହିଁ, ତାହେଲେ ଏ ମର୍ତ୍ୟ ଜଗତକୁ ଆମେ ଆସିବା, ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା ନାହିଁ, ଏଇ ମର୍ତ୍ୟ ଜଗତରେ ଘୁରି ବୁଲୁଥିବା। ତେଣୁ ଏଇ ଯେଉଁ ମର୍ତ୍ୟ ଧର୍ମ ହିଁ ନ ଯୁଜ୍ୟତେ, ମର୍ତ୍ୟ ଧର୍ମ, ମର୍ତ୍ୟ ଜଗତର ଧର୍ମ ହେଉଛି ଏଇଟା। ଭଗବତ ଗୀତାରେ ଭଗବାନ କହିଲେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ୍। ଜନ୍ମ ନେଉଛି ମାନେ ସେ ମୃତ୍ୟୁବରଣ କରିବ, ଆଉ ମଝିରେ ଯାହା ସବୁ ରହିଲା, ଜରା ରହିଛି, ବାର୍ଦ୍ଧକ୍ୟ ରହିଛି, ଆଉ ମୃତ୍ୟୁ ରହିଛି, ଜନ୍ମ ମୃତ୍ୟୁ ମଝିରେ ରହିଲା ଜରା ଏବଂ ବ୍ୟାଧି, ବାର୍ଦ୍ଧକ୍ୟ ରହିଛି ଏବଂ ରୋଗ ରହିଛି। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ମର୍ତ୍ୟ ଧର୍ମ, ମର୍ତ୍ୟ ଧର୍ମ ନ ଯୁଜ୍ୟତୁ, ଏଭଳି ସୁଧର୍ମା ସଭା ଯେଉଁଥିରେ ଜଣେ ପ୍ରବେଶ କରିଗଲେ ସେସବୁ ପାଇବ ନାହିଁ, ଜନ୍ମ ମୃତ୍ୟୁ ଜରା ବ୍ୟାଧିରୁ ମୁକ୍ତ ହୋଇଯିବ ସିଏ। ତେଣୁ ଏହିଭଳି ଭାବରେ ଇନ୍ଦ୍ର ପ୍ରଦାନ କଲେ, ସୁଧର୍ମାନ ପାରିଜାତଂଚ ମହେନ୍ଦ୍ରଙ୍କ ପ୍ରାୟଣତ। ତେଣୁ ବର୍ତ୍ତମାନ କୁହାଯାଉଛି ଶ୍ୟାମିକ ବର୍ଣ୍ଣ ବରୁଣ, ବରୁଣ ଯିଏକି ଜଳର ଅଧିପତି ବରୁଣ ଦେବ, ଇଏ ମଧ୍ୟ ଜଣେ ଅଦିତି, ଅଦିତିଙ୍କ ପୁତ୍ର ଆଦିତ୍ୟ। ତେଣୁ ସିଏ ଯେଉଁ ଦେଲେ ହୟାନ, ହୟାନ କହିଲେ ଘୋଡ଼ାକୁ ଦେଲେ, ଘୋଡ଼ା ପ୍ରଦାନ କଲେ, ଅନେକ ଅନେକ ଘୋଡ଼ା ପ୍ରଦାନ କରିଛନ୍ତି। ଯେଉଁ ଘୋଡ଼ାର ଗୋଟିଏ ବର୍ଣ୍ଣ କର୍ଣ୍ଣ ହେଉଛି ଶ୍ୟାମ ବର୍ଣ୍ଣ, ଏବଂ ଆଉ ଗୋଟିଏ ବର୍ଣ୍ଣ ହେଉଛି, ଆଉ ଗୋଟିଏ କର୍ଣ୍ଣ ହେଉଛି ଶୁକ୍ଳାନ ଧଳା ବର୍ଣ୍ଣ, ମନୋଜବାନ। ଏବଂ ସେ ଘୋଡ଼ା କିଭଳି ଭାବରେ ନା ମନୋଜବାନ, ବହୁତ ଦ୍ରୁତଗତିରେ, ମନୋଜବମ ମନୋଜବମ କହିଲେ ବହୁତ ଦ୍ରୁତଗତିରେ ସେ ଯାଇପାରିବ ଘୋଡ଼ା। ଇଏ ହେଉଛି ଏହିଭଳି ଭାବରେ ବରୁଣ ପ୍ରଦାନ କଲେ, ଶ୍ୟାମିକ ବର୍ଣ୍ଣାନ ବରୁଣ ହୟାନ ଶୁକ୍ଳାନ ମନୋଜବାନ ଅଷ୍ଟୋନିଧିପତି କୋଷାନ, ଅଷ୍ଟୋନିଧିପତି ଲୋକପାଳ ନିଜୋଦୟା, ଅଷ୍ଟ ଲୋକପାଳ ଅଛନ୍ତି, 8 ଜଣ ଲୋକପାଳ ରହିଛନ୍ତି, ଏମାନେ ତାଙ୍କର ଯେଉଁ ସମ୍ପଦ ସବୁ ରହିଛି ସେସବୁ ପ୍ରଦାନ କଲେ। ଅଷ୍ଟ ନିଧିପତି ଇଏ ହେଉଛି କୁବେର, କୁବେର ନିଧିପତି, ନିଧିପତି ହେଉଛି କୁବେର, କୁବେର ହେଉଛନ୍ତି ଦେବତାମାନଙ୍କର, ସେ ହେଉଛନ୍ତି କୋଷାଧ୍ୟକ୍ଷ। ତେଣୁ ଇଏ ବହୁତ ଧନୀ ବ୍ୟକ୍ତି, ତାଙ୍କର ଶୁଣୁଥିଲେ ତାଙ୍କ ବିଷୟରେ, ତାଙ୍କ ପୁତ୍ର 2 ଜଣ ନଳକୁବେର ଏବଂ ମଣିଗ୍ରୀବ କିଭଳି ଭାବରେ ଧନର ମଧ୍ୟରେ କିଭଳି ଭାବରେ କାର୍ଯ୍ୟ କରୁଥିଲେ, ଏସବୁ 10ମ ସ୍କନ୍ଧ 9ମ ଅଧ୍ୟାୟରେ ବର୍ଣ୍ଣନା 10ମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ନାରଦ ମୁନି ତାଙ୍କୁ ଅଭିଶାପ ଦେଇଥିଲେ। ଭଗବତ ଗୀତାରେ ଭଗବାନ କହିଲେ ବିତ୍ୟସ ଯକ୍ଷ ରାକ୍ଷସମ, ଯକ୍ଷ ରାକ୍ଷସ ମାନଙ୍କର ଯିଏ ମୁଖ୍ୟ ସେ ହେଉଛନ୍ତି କୁବେର, ସେ ହେଉଛନ୍ତି ଭଗବାନଙ୍କ ଜଣେ କ'ଣ ବିଭୂତି, ତେଣୁ କେତେ ତାଙ୍କର ବିଭୂତି ନଥିବ, ତେଣୁ ସିଏ ଆଠଟି ନିଧି ପ୍ରଦାନ କଲେ, ଆଠଟି କୋଶନ ଆଠଟି ସମ୍ପଦ ପ୍ରଦାନ କଲେ। ତାପରେ ଲୋକପାଳ ନିଜ ଉଦୟାନ, ଲୋକପାଳ ମାନେ ବିଭିନ୍ନ ଆଠ ଜଣ ଲୋକପାଳ ଅଛନ୍ତି, ସେମାନେ ମଧ୍ୟ ବିଭିନ୍ନ ଗ୍ରହର ଅଧିପତିଗଣ, ସେମାନେ ମଧ୍ୟ ତାଙ୍କର ଐଶ୍ୱର୍ଯ୍ୟ ସବୁ ପ୍ରଦାନ କଲେ। ଭଗବାନଙ୍କର ସେବାରେ କିଛି କିଛି ନିଯୁକ୍ତ ହେବ, ଯାହାର ଯେତିକି ରହିଛି ଶକ୍ତି ରହିଛି ସେଇ ଅନୁସାରେ ଭଗବାନଙ୍କର ସେମାନେ ସେବା କରିବେ। ଯିଏ ଯେତେ ଉନ୍ନତ ସ୍ଥିତିରେ ଅଛନ୍ତି ବ୍ରହ୍ମାଙ୍କଠାରୁ ଆରମ୍ଭ କରି ସମସ୍ତେ ଯାହା କିଛି ଗୁଣ, ଯାହା କିଛି ଐଶ୍ୱର୍ଯ୍ୟ ଯେ ପ୍ରାପ୍ତ ହୋଇଛନ୍ତି, ଏ ଭଗବାନଙ୍କର କୃପାରୁ ସେମାନେ ସବୁ ପ୍ରାପ୍ତ ହୋଇଛନ୍ତି। ତେଣୁ ଏ ଯେଉଁ ସମ୍ପଦ ରହିଛି, ଭାବାର୍ଥରେ ସିଦ୍ଧର ସ୍ୱାମୀ କହୁଛନ୍ତି ଯେ ଧନ ସମ୍ପଦର ଅଧିପତି କୁବେର ଏବଂ ଆଠଟି ସମ୍ପଦ ତାଙ୍କର ନିଧି ସ୍ୱରୂପ, ଏଗୁଡ଼ିକ ଏହିପରି ଭାବରେ ବର୍ଣ୍ଣନା କରାଯାଇଛି। ପଦ୍ମଶ୍ଚୈବ ମହାପଦ୍ମ ମତ୍ସ୍ୟ କୂର୍ମୌ ତଥୌ ଦପଃ ନୀଳୋ ମୁକୁନ୍ଦ ଶଙ୍କଶ୍ଚ ନିଧୌ ଅଷ୍ଟୌ ପ୍ରପିତ୍ତିତଃ। ଆଠଟି ଗୁଢ଼ ସମ୍ପଦ ଏହିପରି ଭାବରେ ଅଛି, ଯଥା ପଦ୍ମ ମହାପଦ୍ମ ମତ୍ସ୍ୟ କୂର୍ମ ଉଦକ ନୀଳ ମୁକୁନ୍ଦ ଓ ଶଙ୍ଖ। ଏଇ କ'ଣ ଜିନିଷ, ଇଏ ପଦ୍ମ ମହାପଦ୍ମ ମତ୍ସ୍ୟ କୂର୍ମ ଉଦକ ନୀଳ ମୁକୁନ୍ଦ ଓ ଶଙ୍ଖ, କ'ଣ ଏଇ ଜିନିଷ? ଏଇଟା କୁହାଯାଇଛି ଆମର ଯେଉଁ ରହିଛି ସଂଖ୍ୟା ରହିଛି, ସଂଖ୍ୟାରେ ମଧ୍ୟ ସେହିପରି ଭାବରେ ରହିଛି, ଏସବୁ ସଂଖ୍ୟା ମଧ୍ୟ ଆସିବ, ସଂଖ୍ୟାରେ ସବୁ ମଧ୍ୟ ବ୍ୟବହାର କରାଯାଏ। ଆମର ଯେଉଁ କୋଟିଏ ପର୍ଯ୍ୟନ୍ତ ଅଛି, ଏକ ଦଶ ଶହ ହଜାର ଅୟୁତ ଲକ୍ଷ ନିୟୁତ କୋଟି, ତାପରେ ଆଉ କିଛି ନାହିଁ, କିନ୍ତୁ ଏସବୁ ରହିଛି, ଆମେ ଏଇଟା ୟୁଜ୍ ହେଉନି କାହିଁକି, କୋଟିଏ ପରେ ଆଉ କ'ଣ ଅଛି ଯେ ସବୁ, କିନ୍ତୁ ଏସବୁ ୟୁଜ୍ ହୁଏ। ପଦ୍ମ ମହାପଦ୍ମ ମତ୍ସ୍ୟ କୂର୍ମ ଉଦକ ନୀଳ ମୁକୁନ୍ଦ ଶଙ୍ଖ ଏଭଳି ଭାବରେ ରହିଛି, ସଂଖ୍ୟା ମଧ୍ୟ ରହିଛି ସବୁ। ତେଣୁ ଇଏ କ'ଣ, ଇଏ ଐଶ୍ୱର୍ଯ୍ୟ ଏଇଟା ଆମେ ଜାଣିପାରୁ ନାହିଁ, କିଛି କହିକି ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଏମାନେ ସବୁ ଇଏ କୁବେର ପ୍ରଦାନ କଲେ, ମହାପଦ୍ମ ମହାପଦ୍ମ ମତ୍ସ୍ୟ କୂର୍ମ ଉଦକ ନୀଳ ମୁକୁନ୍ଦ ଶଙ୍ଖ, ଇଏ କ'ଣ, ଇଏ ବଡ଼ ବଡ଼ ଐଶ୍ୱର୍ଯ୍ୟ ସବୁ ରହିଛି, ବହୁତ ଐଶ୍ୱର୍ଯ୍ୟ। ଇଏ ଯେତେ ଧନୀ ବ୍ୟକ୍ତି ଅଛନ୍ତି ଆମ ପୃଥିବୀରେ, ବହୁତ ଧନୀ ବ୍ୟକ୍ତି ଅଛନ୍ତି, କିନ୍ତୁ କୁବେରଙ୍କ ତୁଳନାରେ ଏମାନେ କ'ଣ, ଏ ଗରିବ ଭଳି ଏମାନେ ସବୁ ବେଗା। ତେଣୁ କୁବେର ଏଭଳି ଭାବରେ ଧନୀ ସବୁ ରହିଛନ୍ତି, ଧନ ସମ୍ପଦ ରହିଛି ତାଙ୍କର। ତେଣୁ ଇଏ ଆଠଟି ଯେଉଁ ରହିଛି, ଇଏ ମିଷ୍ଟିକ୍ ବୋଲି କୁହାଯାଇଛି, ଇଏ ହେଉଛି କ'ଣ, ଯୋଗ ସିଦ୍ଧି ଭଳି ଏଟାକୁ ପ୍ରଦାନ କଲେ, ଭଗବାନ ପ୍ରଦାନ କଲେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଲୋକପାଳ ଅନ୍ୟ ଲୋକପାଳ କଥା କୁହାଯାଇଛି ନା, ଶ୍ୟାମିକ ଅଷ୍ଟ ନିଧିପତି କୋଶନ ଲୋକପାଳ ନିଜ ଉଦୟାନ, ତା ପୂର୍ବ ଶ୍ଳୋକରେ କୁହାଯାଇଛି ସୁଦର୍ମା ଇନ୍ଦ୍ର ମର୍ତ୍ୟୁ ନ ଯୁଜତେ, ତା ଛପନ କହିଲେ କି ହଉ, ଅନ୍ୟମାନେ ସବୁ ରହିଛନ୍ତି, ଅନ୍ୟ ଲୋକମାନେ କହିଲେ ବ୍ରହ୍ମା ରୁଦ୍ର ଏମାନେ ସବୁ ମଧ୍ୟ, ଏବଂ ପରମ ଆଶ୍ଚର୍ଯ୍ୟଣ ହର୍ଷଭରେ ଉଭର ଉଦୟନ ଭା ରୂପତେ ହରିବଂଶ, ଏସବୁ ହରିବଂଶରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିଏ କ'ଣ ସବୁ ଦେଇଛନ୍ତି, ହରିବଂଶରେ ସବୁ ବିସ୍ତାର କରାଯାଇଛି। ଭଗବାନଙ୍କର ନିର୍ମାଣ ହେବ, ଭଗବାନଙ୍କ ମନ୍ଦିର, ଏଇ ଯେଉଁ ଦ୍ୱାରକା ନଗରୀ ହେଉଛି ଭଗବାନଙ୍କର ମନ୍ଦିର, ମନ୍ଦିର ନିର୍ମାଣ ପାଇଁ ଆମର ଯେଉଁ ଅଯୋଧ୍ୟା ମନ୍ଦିର ନିର୍ମାଣ ହେଉଛି, କେତେ କ'ଣ ସବୁ ବ୍ୟବସ୍ଥା ଚାଲିଛି। ତେଣୁ ସେହିଭଳି ଭାବରେ ଇଏ ଯେଉଁ ରହିଛି ଦ୍ୱାରକା ମନ୍ଦିର ନିର୍ମାଣ ହେବ, ଦ୍ୱାରକା କୁବେର ଏ ବିଶ୍ୱକର୍ମା ନିର୍ମାଣ କରିବେ, ତେଣୁ ସମସ୍ତେ ତାଙ୍କର ଯାହା ଯାହା ଶକ୍ତି ରହିଛି ସବୁ ପ୍ରଦାନ କରୁଛନ୍ତି। ତେଣୁ ତା ପରସ୍ପର କୁହାଯାଉଛି जर्जत भगवता दत्तम आधिपत्य सुसिद्धये सर्वं प्रत्यर्पया आसु हरौ भूमिगते नृप हरौ भूमिगते नृप। जर्जत भगवता दत्त ये सब किसी भगवान को द्वारा प्रदान करा जाएगी। आम किए जन्म ग्रहण कला बेल सब कि आण के आसी नए आम जिते बीवा कि नहीं जीवा ना सब किसी जहाँ प्राप्त हो सब कि भगवान प्रदान कर छोटिया पिंपुड़ी ठू आरंभ करस्तु इंद्र गोप मध्यमेन्द्र महोत्सव कर्म इंद्रगोप गोटे छोटिया नालिया पोखटे रही विशेष बर्षा दिन सब चलते बुलंत सब ये कहीं देखुनि से सब ये कि गाँ गाँ मान सब से सब देखी सब नालिया गोटे पोक इंद्रगोप इंद्र ये उदाहरण दि जाए छोटू बड़ पर्यंत इंद्र पर्यंत जे कि त्रिलोकर अधिपति इंद्र आउ सब क्षुद्र जीव हूँ इंद्रगोप ब्रह्मा ब्रह्म संगीत कह जस्तु इंद्र गोप मध्यमेन्द्र महोत्सव कर्म बंधान रूप फलमात नौती कर्माणि निर्दति किंतु च भक्ति भाजा गोविंदमादि पुरुषं तमं भजामि। इंद्रम ठारु आरंभ कर इंद्र गोप पर्यंत समस्ते निज कर्मफल अनुसार सब रोज निज कर्मफल अनुसार जीवन जापन कर महोत्सव कर्म फला कर्मफल भोग कर जस्तु इंद्र गोप मध्यमेन्द्र महोत्सव कर्म बंधान रूप फलभा कर्माणि निर्दति किंतु च भक्ति भाजा जो कर्मफल रही ये कर्मफलटा को दहन होष्ट कर्मफल भक्ति भाजा केवल भक्ति मध्यम ये जो सब किसी दे भक्ति भगवान की भक्ति कहले ये प्रेम प्रेम भक्ति कहले प्रेम भल पाइबा कौन आमर ये वर्णना कर उपनिषद भल पाइबा छोटी जिनस रही ददाति प्रतिगुणाति गुह्यम आख्याति पृछति भुंक्ते भोजति चाहिए षड्विधा प्रीति लक्षण ये छोटी हूँ प्रीतिर लक्षण पथे ददाति प्रतिगुणाति आम किसी दबा जहाँ को भल पाऊँ आम किसी दबा एवं सी मत प्रतिबदल किसी प्रदान करेंगे ददाति प्रतिगुणाति गुह्यम आख्या पृछति गुह्यम आम किसी कथा कह गोपनीय जिनस कथ कह सी आम कि कथ कह गुह्यम आख्या पृछति भुंक्ति भोजति सैव आम भगवान भोजन दवा भुंक्ति आम निज भोजन ग्रहण करवा भोजन प्रदान करवा भुंक्ति भोजते ये हूँ छटी लक्षण छविधा प्रति लक्षण तेणु भगवान भगवत उत्तर कहले जत करोसी जद अश्नासी जत जुहोसी ददास जत जत तपस्वसी कौंते तत् कुरुष मदर्पणम भगवत उत्तर नव मध्याय भगवान कहले जे जहाँ करुँ जत करोसी जद अश्नासी जहाँ सब हम ग्रहण खाद्य ग्रहण करुचे जत जुहोसी जो यज्ञ हम करुचे एवं जो दान करुचे ददास जत जत तपस्वसी कौन जो तपस्या मध्य हम करुचे तत्पुरुष मदर्पणाम शिशु भगवान को अर्पण करते भगवान कह तत्पुरुष से मत अर्पण कर अर्पण कले जो कहला कर्माणि निर्धवंती किंतु च भक्ति भाजा कर्मफल भोग करा पड़ब ना ना समस्ते यही भाव कर्मफल भोग करके बहुत जगत घूरी बुलुवे तेणु आज जिते सब रही जिते लोकपाल आरंभ कर सब लोकपाल मान सब किए कौन सब दौर प्रेजेटेसन कर भगवान उद्देश्य ये जो द्वारका नगरी प्रतिष्ठा हे जर्जत भगवता दत्त ये जो दौर नुह ये सब भगवान भगवान वस्तु को आम भगवान को अर्पण करुचे ये कई जन कहती जो नास्तिक व्यक्ति से मैंने ये कथा कहती कहते प्रभु सब तो अर्पण कर आम कौन आप दू आप जिनस दे ठीक हम ना अन्याय हम ये अच्छा गंगाधर मेहरा शिशुन गौरवंद से महाराज एक कहते गंगाधर मेहरा एत सुंदर बहुत प्रकृति कवि बहुत सुंदर भाव रचना करती से प्रकृति कवि हिसाब से ख्याति रही आम संबलपुर जन्म ଦରବାର ପାଖରେ ସେଠି ରହିଛି, ସିଏ କହିଛନ୍ତି ଏଇଟା ଆପଣଙ୍କର ଜିନିଷକୁ ଆମେ ଆପଣଙ୍କୁ କ'ଣ ପ୍ରଦାନ କରିବୁ, ଆପଣଙ୍କ ଜିନିଷ ଆମେ ଆପଣଙ୍କୁ କ'ଣ ପ୍ରଦାନ କରିବୁ, କିନ୍ତୁ ଭଗବାନ କହୁଛନ୍ତି ମୋତେ ଦିଅ, ଆମେ କହୁଛେ ଆମର ଆମ ନିଜ ଅର୍ଥରେ କହୁଛେ, ସେଇଟା ଆମେ ନିଜେ ତାକୁ ଭାବା ଚିନ୍ତା କରିକିରି କହୁଛେ ଆପଣଙ୍କ ଜିନିଷ କ'ଣ ଆମେ ଦେବୁ, ସେଇଟା ଆପଣ ଦେଲେ ଏଇଟା ଗୋଟେ ଅନ୍ୟାୟ ହେବ, ଏଇଟା ଅଧର୍ମ ହେବ, ଏଇଭଳି ଭାବରେ କହିକିରି ଆମେ କିଛି ଦେବା ନାହିଁ। ତେଣୁ ଏଇଟା କୁହାଯାଇଛି ଭଗବାନଙ୍କର ସବୁକିଛି ଭଗବାନ ଯତ୍ ଭଗବତା ଦତ୍ତ, ଭଗବାନ ସମସ୍ତଙ୍କୁ ଦେଉଛନ୍ତି। ଆମେ ବର୍ଣ୍ଣନା କରାଯାଇଛି ଜୀବ ଏବଂ ଭଗବାନ ଗୋଟେ ତଫାତ ହେଉଛି, ଏଇଟା ଭଗବାନ ପ୍ରଦାନ କରିବେ, ଆମେ ତ ଏଇଟାକୁ ଗ୍ରହଣ କରୁଛେ। ଯେଉଁ କହି କୁହାଗଲା ଯେ ନିତ୍ୟ ନିତ୍ୟା ନାମ ଚେତନ ଚେତନ ନାମ ଏକ ପୌନାମ ଯୋଗ କାମ, ଆମେ ସବୁ ନିତ୍ୟ ଭଗବାନ ମଧ୍ୟ ନିତ୍ୟ, ଆମେ ଚେତନଶୀଳ ଭଗବାନ ମଧ୍ୟ ଚେତନଶୀଳ, କିନ୍ତୁ ତଫାତ ହେଉଛି ଭଗବାନ ଯଦି ଏକ ଏବଂ ଆମେ ହେଉଛି ଅନେକ। ଏକ ବହୁନାମ ଯଦି ବିଦଧାତି କାମାନ ସମସ୍ତଙ୍କର କାମନାକୁ ସେ ପୂରଣ କରନ୍ତି। ଆମର ଯେଉଁ ଶକ୍ତି ରହିଛି ଆମେ କିଛି କିଛି କରିପାରୁଛେ, ଏସବୁ ଜିନିଷ ଏ ଭଗବାନ ସେ ଶକ୍ତି ଦେଇଛନ୍ତି, ଭଗବାନ ସବୁକିଛି ଦେଉଛନ୍ତି। ଯେଉଁମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି ସେମାନେ ଜାଣନ୍ତି ସବୁକିଛି ଭଗବାନ ଦେଉଛନ୍ତି। ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯତ୍ ଭଗବତା ଦତ୍ତ, ଭଗବାନ ସେ ସମସ୍ତଙ୍କୁ ସମସ୍ତଙ୍କର ଆବଶ୍ୟକତା ସେ ପୂରଣ କରନ୍ତି କରନ୍ତି। ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍ ବୋଲି କୁହାଯାଇଛି, ଇଂରାଜୀରେ ଗୋଟେ ପ୍ରଭାବ ରହିଛି, ଆମେ ଯାହା ଇଚ୍ଛା କରୁଛେ ଭଗବାନ ପ୍ରଦାନ କରୁଛନ୍ତି, ଯୋଗ୍ୟତା ବିଚାରରେ ପ୍ରଦାନ କରୁଛନ୍ତି ଭଗବାନ। ତେଣୁ ଇଏ ଯେଉଁ ସବୁକିଛି ଭଗବାନଙ୍କର ସବୁକିଛି ସମ୍ପତ୍ତି ଯାହା ଆମେ ପ୍ରାପ୍ତ ହେଇଛି ସବୁକିଛି ଭଗବାନଙ୍କର। ଯେଉଁମାନେ ବିଦ୍ୱାନ ବ୍ୟକ୍ତି ଯେଉଁମାନେ ପ୍ରକୃତରେ ଅନୁସନ୍ଧାନ କରିବେ ସେମାନେ ଜାଣିବେ, ଏଇଟା ଚିନ୍ତା କରିବେ ସେ ଭଗବାନଙ୍କର। ତେଣୁ ଭଗବାନଙ୍କ ସମ୍ପତ୍ତି ଭଗବାନଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ସେଇଟା ପ୍ରକୃତ ତାର ବିନିଯୋଗ ହେବ, ନହେଲେ ସେଇଟା ଅପବ୍ୟବହାର ହେବ। ସବୁକିଛି ଭଗବାନଙ୍କର, ଏବଂ ଭଗବାନ ମଧ୍ୟ ନେହୁରା ହେଇକି କହୁଛନ୍ତି ଭଗବାନ ଭଗବାନଙ୍କର କିଛି ଆବଶ୍ୟକତା ନାହିଁ, ସେ ଦେଇଦେଇଛନ୍ତି। ଆମର ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯଦି ଭଗବାନ ଦେବେ ବିଲ୍ ପଠାଇବେ, ଆମର ସବୁ ମାସରେ ଆସୁଛି ଇଲେକ୍ଟ୍ରିକ୍ ବିଲ୍ ଆସୁଛି, ଆଉ ଅନ୍ୟାନ୍ୟ ସ୍ଥାନରେ ସବୁ ପାଣି ବିଲ୍ ଆସୁଛି, ସେଭଳି ଭାବରେ ଘର ଭଡ଼ା ସବୁ ଏସବୁ କଥା ରହୁଛି, ସବୁ ବିଭିନ୍ନ ପ୍ରକାର ବିଲ୍ ଆସୁଛି, ସବୁ ଦେବାକୁ ପଡ଼ୁଛି। ଭଗବାନ ଆମକୁ ବିଲ୍ ପଠାଉନାହାନ୍ତି, ସୂର୍ଯ୍ୟ ଯେଉଁ ଆଲୋକ ଦେଉଛନ୍ତି, ସୂର୍ଯ୍ୟ ଯଦି ଆଲୋକର ବିଲ୍ ଦେବେ ଆମେ ଦେଇପାରିବା, ପବନ ଦେବ ଯଦି ଦେବେ ବିଲ୍ ଦେବେ, ମୋର ନିଶ୍ୱାସ ଏତିକି ତମେ ନେଇଛ ବିଲ୍ ପଇସା ଦିଅ। ତେଣୁ ଏଇଭଳି ଭାବରେ ଭଗବାନ ସବୁ ଦେଇଦେଇଛନ୍ତି, ପ୍ରଦାନ କରିଛନ୍ତି, ସେ କିଛି ତା ବଦଳରେ ମାଗୁନାହାନ୍ତି ଦିଅ ବୋଲି। କିନ୍ତୁ ଆମେ ଯଦି ଭଗବାନଙ୍କୁ ଦେବା, ଭଗବାନ ନେହୁରା ହେଇକି କହୁଛନ୍ତି ମୋତେ ଦିଅ, ଭଗବତ ଗୀତାରେ କହିଲେ, ଭାଗବତ ମଧ୍ୟ କହିଲେ, ଏଇ ଶ୍ଳୋକଟି ରହିଛି ଦୁଇଟି ଜାଗାରେ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦଂ ଭକ୍ତି ପୂର୍ବତମ ସ୍ନାନ ପ୍ରେତାତ୍ମନ। ଭଗବାନଙ୍କର ପୂଜା ପାଇଁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ ନାହିଁ, ବିଭିନ୍ନ ଦେବାଦେବୀମାନଙ୍କର ଯେଉଁ ରହିଛି ନିୟମ ସବୁ ରହିଛି, ବହୁତ ନିୟମର ସବୁ ରହିଛି, ଏଇଭଳି ଭାବରେ ଜିନିଷ ହେଲେ ସେଇଟା ଯେଉଁ ପୂଜା ହେବ, କିନ୍ତୁ ଭଗବାନଙ୍କୁ ପୂଜା କରିବା ପାଇଁ ବହୁତ ସହଜରେ ଜଣେ କରିପାରିବ। ଏତେ ଜଣେ ନିର୍ଦ୍ଧନୀ ବ୍ୟକ୍ତି ହେଲେ ମଧ୍ୟ ଏଇ ଚାରୋଟି ଜିନିଷ ଯୋଗାଡ଼ କରିବା ପାଇଁ ବହୁତ କଷ୍ଟ ଲାଗିବ ନାହିଁ, ଯଦି ଚାରିଟା ଜିନିଷ ଜଣେ ସେ ନ ଦେଇପାରେ ଗୋଟିଏ ଜିନିଷ ଦେଲେ ମଧ୍ୟ ସେ ଭଗବାନ ସନ୍ତୁଷ୍ଟ ହୋଇଯିବେ। ପତ୍ର ଗୋଟିଏ ପତ୍ର ଦେଲେ ମଧ୍ୟ ଭଗବାନ ସନ୍ତୁଷ୍ଟ ହୋଇଯିବେ, ଏଇଭଳି ରହିଛି କଥା। ଯେତେବେଳେ ପାଣ୍ଡବମାନେ ବନବାସରେ ଥିଲେ ସେହି ସମୟରେ ଦୁର୍ବାସମୁନି ଥରେ ଯାଇଥିଲେ, ଦୁର୍ଯ୍ୟୋଧନ ତାଙ୍କୁ ତାଙ୍କର ସେବା କରି ତାଙ୍କୁ ସନ୍ତୁଷ୍ଟ ସେ ହୋଇଗଲେ। ଏଇଭଳି ଭାବରେ ଯେତେବେଳେ ହେଇଗଲେ ଦୁର୍ଯ୍ୟୋଧନକୁ କହିଲେ, ଦୁର୍ଯ୍ୟୋଧନ କିଛି ବର ନବ ତ ମୋଠୁ ନବ କିଛି ନା, ହଁ ମୋତେ ବର କିଛି ଦିଅନ୍ତୁ ନା, କ'ଣ ଦରକାର ନା, ମୋର ଭାଇମାନେ ବହୁତ କଷ୍ଟରେ ରହିଛନ୍ତି, ପାଣ୍ଡବମାନେ ବହୁତ କଷ୍ଟରେ ରହିଛନ୍ତି, ବନବାସ କରୁଛନ୍ତି, ତାଙ୍କୁ ଟିକେ ଯାଇ କୃପା କରନ୍ତୁ ନା, ଭଲ କଥା ଯିବା ନା, ଟିକେ ଗୋଟିଏ କଥା ମନେ ରଖିବେ ଯିବା ଗଲାବେଳକୁ, ସେମାନେ ଯେତେବେଳେ ଖାଇସାରିଥିବେ ସେତେବେଳେ ଯିବେ, ଦ୍ରୌପଦୀ ଯେତେବେଳେ ଖାଇସାରିଥିବେ ସେତେବେଳେ ଯିବେ। କାହିଁକି ନା ଯେତେବେଳେ ପାଣ୍ଡବ ମାନେ ଗଲେ ବନବାସ କରିବା ପାଇଁ ଗଲେ 12 ବର୍ଷ ବନବାସ 20 ବର୍ଷ ଅଜ୍ଞାତବାସ, ପାଣ୍ଡବ ମାନେ ବହୁତ ଥର ବନବାସ କରିଛନ୍ତି, ତା ପୂର୍ବବର୍ତ୍ତୀ ବନବାସ କରିଥିଲେ। କୌରବମାନେ ଯେତେବେଳେ ତାଙ୍କୁ ଲଗେଇ ଦେଇଥିଲେ ଜତୁ ଘରରେ ନିଆଁ ଲଗେଇ ଦେଇଥିଲେ, ସେତେବେଳେ ମଧ୍ୟ ବନବାସ ଥିଲେ ସେମାନେ। ତାପରେ ଏଇଟା ଗଲେ ଆଉ ଥରେ ଗଲେ ବନବାସ ଗଲେ 12 ବର୍ଷ ବନବାସ 1 ବର୍ଷ ଅଜ୍ଞାତବାସ। ସେହି ସମୟରେ ଯେତେବେଳେ ଗଲେ ଯୁଧିଷ୍ଠିର ମହାରାଜ, ସେହି ସମୟରେ ସେ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିକିରି ଗୋଟେ ପ୍ରାପ୍ତ ହୋଇଥିଲେ ପାତ୍ର, ଯେଉଁ ପାତ୍ରରେ ରୋଷେଇ କଲେ ଯେତେ ଲୋକ ଖାଇଲେ ସରିବ ନାହିଁ, କିନ୍ତୁ ଯଦି ଦ୍ରୌପଦୀ ସେଥିରେ ଖାଇଦେବେ ତାହେଲେ ସେ ସେ ଆଉ ରହିବ ନାହିଁ କିଛି। ଏ କଥା ଜାଣିଥିଲେ ଦୁର୍ଯ୍ୟୋଧନ, ଦୁର୍ଯ୍ୟୋଧନ ସବୁ ହିସାବ ରଖୁଛନ୍ତି, କ'ଣ ହେଲା, କୁଆଡ଼େ ଗଲେ, କ'ଣ କଲେ। ଗୋଟିଏ ବର୍ଷ ଯେଉଁ ଅଜ୍ଞାତବାସ ରହିଛି ସେଥିରେ ପୁଣି ଯଦି ଆମେ ଧରିଦେବା ଯେ ପୁଣି 12 ବର୍ଷ ବନବାସ ଯିବେ, ଏଇଭଳି ଭାବେ କଥା ରହିଛି। ତେଣୁ ଦୁର୍ବାସଙ୍କୁ ସେଇଥିପାଇଁ ପଠାଇଥିଲେ, ଦୁର୍ବାସା ଗଲେ ଏକୁଟିଆ ଗଲେ ନାହିଁ, ତାଙ୍କର 10,000 ଶିଷ୍ୟଙ୍କ ସହିତ ଗଲେ। ତେଣୁ ଯେତେବେଳେ ଯାଇ ପହଞ୍ଚିଲେ ବନବାସ ଥିଲେ ପାଣ୍ଡବମାନେ ପହଞ୍ଚିଗଲେ, ଯୁଧିଷ୍ଠିର ମହାରାଜ ଚିନ୍ତା ପଡ଼ିଗଲା। ଯୁଧିଷ୍ଠିର ମହାରାଜ ତାଙ୍କୁ ସ୍ୱାଗତ କରିକିରି କହିଲେ ଆପଣ ଆସନ୍ତୁ ପ୍ରସାଦ ଗ୍ରହଣ କରିବେ। ସେ ଘରେ ସ୍ନାନ କରିବା ପାଇଁ, ନଦୀରେ ସ୍ନାନ କରିବା ପାଇଁ, ଯମୁନାରେ ସ୍ନାନ କରିବା ପାଇଁ ଯାଇଛନ୍ତି। ଏହି ସମୟରେ ଯୁଧିଷ୍ଠିର ମହାରାଜ ପଚାରିଲେ ଦ୍ରୌପଦୀଙ୍କୁ କ'ଣ କ'ଣ ବ୍ୟବସ୍ଥା କରିବା, ନା କ'ଣ ବ୍ୟବସ୍ଥା କରିବା, ଆଉ ତ କିଛି ନାହିଁ। ଭଗବାନ ଡାକିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ଭଗବାନ ଧାଇଁ ଧାଇଁ ପଳାଇ ଆସିଲେ। ଦ୍ରୌପଦୀ ଦ୍ରୌପଦୀ ମୋତେ ବହୁତ କ୍ଷୁଧା, ମୋତେ କିଛି ଖାଇବାକୁ ଦିଅ। ଦ୍ରୌପଦୀ କହୁଛନ୍ତି, ପ୍ରଭୁ ସେଇ ଖାଦ୍ୟ ସମସ୍ୟା ପାଇଁ ଆମେ ଆପଣଙ୍କୁ ଚିନ୍ତା କରୁଛୁ, ଆମେ ଆପଣ ସ୍ମରଣ କରୁଛୁ, ଆପଣ କୁହନ୍ତୁ ଖାଦ୍ୟ, ମୁଁ କିଛି ଶୁଣିବି ନାହିଁ, ମୋତେ କିଛି ଖାଦ୍ୟ ଦିଆ କଥା ମୁଁ ଯାଇ କହୁଛି। ପ୍ରଭୁ ଏ ଯେଉଁ ପାତ୍ର, ଏ ପାତ୍ର ସବୁ ସରିଯାଇଛି, ଖାଦ୍ୟ ସରିଯାଇଛି, ଧୁଆଧୁଇ ହେଇକି ରଖା ହେଇଯାଇଛି, ଘୋଡ଼ା ହେଇକି ଉଡ଼େଇକି ରଖା ହେଇଯାଇଛି, ନା ଦେଖ କ'ଣ ଥିବ ତା ଦେହରେ। ଦେଖିଲା ବେଳେ ଗୋଟେ ପଥରଟେ ଥିଲା। ଭଗବାନ କହିଲେ, ଗୋଟିଏ ପତ୍ର ମୁଁ କହିଛି ନା, ଏକ ବଚନରେ କହିଛନ୍ତି ଭଗବତ ଗୀତାରେ, ବହୁ ବଚନରେ ପତ୍ରାଣି ବୋଲି କହିଲାନି, ପତ୍ରଙ୍କ ବୋଲି କହିଲେ ଏକ ବଚନରେ। ଭଗବାନ ନିଜେ କହିଛନ୍ତି ଆଉ ଗୋଟେ ପତ୍ର ନେବେନି, ଆଉ କେତେ ନେବେ, ଯଥେଷ୍ଟ ଏତିକି କହିକିରି ଗୋଟେ ପତ୍ରଟେ, ସେଇ ପତ୍ରଟିକୁ ଶାଗ ପତ୍ରଟେ ଥିଲା, ସେଟାକୁ ଖାଇକିରି ଭଗବାନ ପାଣି ଗ୍ଲାସ୍ ପିଇଦେଲେ, ଆଉ ଗୋଟେ ହାକୁଟି ମାରିଦେଲେ। ଆଉ ଯେତେ ସବୁ ଥିଲେ, ଇଏ ଦୁର୍ବାସା 10,000 ଶିଷ୍ୟ ସବୁ ସ୍ନାନ କରୁଥିଲେ, ଭୋକ ହେଲାଣି ତାଙ୍କୁ ବହୁତ, ପ୍ରଚଣ୍ଡ ଭୋକ ହେଲାଣି, ଗଲେ ଖାଇବେ, ଖରାବେଳ ହେଇଗଲାଣି, ଆଉ ତାଙ୍କର ପେଟ ପୁରିଗଲା। ତେଣୁ ଦୁର୍ବାସା ମନେ ପଡ଼ିଗଲା ତାଙ୍କର ଗୋଟେ ଭୁଲ କରିଦେଇଥିଲେ, ନବମ ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି, ଏ ଯେଉଁ ଅମ୍ବରେଶ୍ୱର ପ୍ରତି ଭୁଲ କରି ଦୋଷ ଅପରାଧ କରିଦେଇଥିଲେ, ମନେ ରହି ମନେ ଥିଲା ତାଙ୍କ ସେ ଭୁଲି ପାରିବେ ନାହିଁ। ବହୁତ ସେ କଷ୍ଟ ଭୋଗ କରିଛନ୍ତି, ସେ ଯେଉଁ ସୁଦର୍ଶନ ଚକ୍ର ତାଙ୍କ ପଛରେ ଧାଉଁଥିଲା, ବର୍ତ୍ତମାନ ମନେ ପଡ଼ିଗଲା, ପୁଣି ଗୋଟେ ଅପରାଧ ହେଇଥାନ୍ତା, ଆମେ ରକ୍ଷା ପାଇଗଲେ, ଚାଲ ଚାଲ ଦୌଡ଼ ବୋଲି କିଏ କୁଆଡ଼େ ପଳେଇଲେ ଚାଟିକିଟି ହେଇକିରି। ଭଗବାନ କହିଲେ, ମୁଁ କହିଲେ, ଯାହା ତାଙ୍କ ଡାକିବ ତ ଖାଇବାକୁ ଦେବା ବ୍ୟବସ୍ଥା କରିବା ଆମେ କରିବା। ଭଗବାନ ସିଏ ଇଏକୁ ବୋହୁନା ମୁଁ ଯେଉଁ ବିଧଦା କାମାନ। ତେଣୁ ଭୀମ ଯାଇ ଦେଖିଲେ, କୁହାଯାଏ ଭୀମ ଗୋଟେ ଗଛ ଉପରେ ଦେଖିଲେ ସେମାନେ ସବୁ କିଏ କୁଆଡ଼େ ପଳେଇ ଯାଉଛି, ଛତ୍ର ହେଇକି ପଳେଇ ଯାଉଛନ୍ତି। ଏଇଭଳି ଭାବେ ଗୋଟେ ପତ୍ର ଦେଇକିରି ଭଗବାନ ସନ୍ତୁଷ୍ଟ ହେଇ, ସବୁ ଉଦାହରଣ ସବୁ ରହିଛି। ଭଗବାନ ଖାଲି ପତ୍ର କଥାରେ କହିଛନ୍ତି ଭଗବତ ଗୀତାରେ, ଏଇଟା ପ୍ରକୃତରେ ନୁହଁ, ତା ନୁହଁ, ଗୋଟେ ପତ୍ରରେ ମଧ୍ୟ ସନ୍ତୁଷ୍ଟ ହେଇଗଲେ। ସେହିଭଳି ଭାବରେ ପୁଷ୍ପରେ ମଧ୍ୟ ଭଗବାନ ସନ୍ତୁଷ୍ଟ ହେଇଗଲେ, ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଗଲା। ଚତୁର୍ଥ ମନ୍ତ୍ର ସମୟରେ ଭଗବାନ ହରି ସନ୍ତୁଷ୍ଟ ହେଇଗଲେ ଗୋଟେ ପୁଷ୍ପରେ। ଗଜରାଜ, ଗଜରାଜର କଥା ଆସିଛି, ଗଜରାଜ 1,000 ବର୍ଷ ଧରି ଯୁଦ୍ଧ କରୁଥିଲା, ଏଇ ଯେଉଁ ତ୍ରିକୁଟ ପର୍ବତରେ, ଏଇ ଯେଉଁ କୁବେରଙ୍କର, ଏଇ କୁବେର ଯେଉଁ ଅଷ୍ଟନିଧି ଦେଉଛନ୍ତି, ତାଙ୍କର ଗୋଟେ ଥିଲା ଉଦ୍ୟାନ ଥିଲା, ସେଠି ଗୋଟେ ସରୋବର ଥିଲା, ସେ ସରୋବରରେ ଏ କୁମ୍ଭୀର ଏବଂ ହାତୀର ଫାଇଟିଂ ଚାଲିଥିଲା। ଦେବତାମାନେ ଆସି ସବୁଦିନ ଦେଖୁଥିଲେ, ଫାଇଟିଂ ଦେଖୁଥିଲେ, ବକ୍ସିଂ ହେଉଛି କିଭଳି ଭାବରେ, କେହି କିଛି ସାହାଯ୍ୟ କରୁନଥିଲେ। ତେଣୁ ଏଇଭଳି ଭାବରେ ଅନ୍ତିମରେ ଯେତେବେଳେ ତାଙ୍କର ହାତୀର ପରିବାରମାନେ ସମସ୍ତେ ଚେଷ୍ଟା କଲେ କେହି ପାରିଲେ ନାହିଁ। ହାତୀ 1000 ବର୍ଷ ଯୁଦ୍ଧ କରିକିରି କ୍ଳାନ୍ତ ହୋଇଗଲା, ତାର ଯେତେ ଶକ୍ତି ଥିଲା ସବୁ କ୍ଷୟ ହୋଇଗଲା, ଆଉ କୁମ୍ଭୀରର ଶକ୍ତି ବଢ଼ି ବଢ଼ିକା ଚାଲିଲା, କାରଣ ସେ ଜଡ଼ ଭିତରେ ରହିଛି। ଏଇ ଗୋଟେ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ଯେମିତି କୁମ୍ଭୀର ଜଡ଼ ଭିତରେ ଥିଲେ ତା'ର ଶକ୍ତି ରହିଛି, ଯଦି ସେ ସ୍ଥଳଭାଗକୁ ଆସିଯିବ ତା'ର ଶକ୍ତି ଲୋପ ପାଇଯିବ। ସେହିଭଳି ଭାବରେ ଆମର ଅବସ୍ଥା ମଧ୍ୟ, ଗୋଟେ ଶ୍ଳୋକଟେ ଅଛନ୍ତି ଭାଗବତମରେ, ଆମର ଅବସ୍ଥା ମଧ୍ୟ ସେହିଭଳି ଭାବରେ, ଆମେ ଯଦି ଆମେ ଭଗବାନଙ୍କ ସହିତ ରହିଥିଲେ ଆମର ଶକ୍ତି ରହିଛି, କିନ୍ତୁ ଭଗବାନଙ୍କଠାରୁ ଆମେ ଦୂରେଇ ଯିବା ଆମର ଶକ୍ତି ଚାଲିଯିବ। ତେଣୁ ଏହିଭଳି ଭାବରେ ହାତୀ ସ୍ଥଳ ଭାଗରେ ରହିଛି, କିନ୍ତୁ ଜଡ଼ ଭାଗରେ ତା'ର ଶକ୍ତି ରହିବ ନାହିଁ। ଏହିଭଳି ଭାବରେ ଯେତେବେଳେ କୌଣସି ଆଉ କିଛି ଉପାୟ ନ ପାଇଲା, ସେତେବେଳେ ପୂର୍ବଜନ୍ମ କଥା ମନେ ପଡ଼ିଲା। ତା'ର ପୂର୍ବଜନ୍ମରେ ସେ ଥିଲେ ଇନ୍ଦ୍ରଦୁମ୍ନ ରାଜା ଥିଲେ, ବିରାଟ ବଡ଼ ରାଜା ଥିଲେ, କିନ୍ତୁ ସବୁ ତ୍ୟାଗ କରିକିରି ମଳୟ ପର୍ବତ ଉପରେ ଆସିକରି ଭଗବାନଙ୍କ ଆରାଧନା କରୁଥିଲେ। ସେହି ସମୟରେ ଦୈବକ୍ରମେ ଅଗସ୍ତ୍ୟ ଋଷି ଆସିଥିଲେ, ଯେଉଁ ଅଗସ୍ତ୍ୟ ଋଷିଙ୍କୁ ଦେଖିକରି ମଧ୍ୟ ସେ ଆଉ ସେ ଧ୍ୟାନ କରୁଛନ୍ତି ଭଗବାନଙ୍କର, ସେ ଆଉ କ'ଣ କରିବେ, ଯାହା ହେଉ ଅଗସ୍ତ୍ୟ ଋଷି ତାଙ୍କୁ ଅଭିଶାପ ଦେଇଦେଲେ, ଆମକୁ ଦେଖିକରି ତୁମେ କିଛି କରୁନା, ହାତୀ ଭଳି ରହିଛ, ହାତୀ ହେଇଯା। ତେଣୁ ହାତୀ ହେଇଯାଇଥିଲେ। ତେଣୁ ଯାହା ହେଉ, ସେ ପୂର୍ବଜନ୍ମର ସବୁ ସ୍ତୁତି ଥିଲା ସବୁ ମନେ ପକାଇଲେ, ସବୁ ମନେ ପଡ଼ିଗଲା ତାଙ୍କର ସ୍ତୁତି, ଏ ଭଗବାନଙ୍କ କୃପା। ଆମେ ପୂର୍ବଜନ୍ମରେ ଅନେକ ଜନ୍ମ ଆମେ ବିତି ଯାଇଛି, ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି ଆମେ ସମସ୍ତେ କିଛି କିଛି ଶ୍ଳୋକ ମନେ ରଖିବା କଥା, ମନେ ରଖିଲେ ଏ ଜନ୍ମରେ ଉଦ୍ଧାର ନହେଲେ ମଧ୍ୟ ପରଜନ୍ମରେ ଆମେ ମନେ ପଡ଼ିବ, ସେଇଟା ଉଦ୍ଧାର ପାଇବା। ଭାଗବତ ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟରେ, ନାରାୟଣ କିଳ ଗୁରୁ ଭଗବନ୍ ନମସ୍ତେ। ଗୋଟିଏ ବର୍ଷ 1000 ବର୍ଷ ଧରି ଯୁଦ୍ଧ କରି ଯେତେବେଳେ ଆଉ ବଳ ନଥିଲା, ଅନ୍ତିମରେ ସେ ଶୋକ ସ୍ତୁତି କରିକିରି ଅନ୍ତିମରେ କ'ଣ କଲେ, ସୋ ଅନ୍ତଃସର ସୁରୁବଳେନ ରୋହିତ ଆତୋ, କୁମ୍ଭୀର ଦ୍ୱାରା ବହୁତ ଜୋରରେ କୁମ୍ଭୀର ତାକୁ ପକେଟିକି ରଖିଛି, କାମୁଡ଼ିକି ରଖିଛି, ବହୁତ କଷ୍ଟ ପାଇଲାଣି। ତେଣୁ ଭଗବାନଙ୍କର ପ୍ରାର୍ଥନା କରୁଛନ୍ତି, ଦୃଷ୍ଟୁଆ ଗରୁତ୍ମତୀ ହରି, ଭଗବାନ ଦେଖିଲେ ଗରୁତ୍ମତୀ ଗରୁଡ ପୃଷ୍ଠରେ ଭଗବାନ ଆସୁଛନ୍ତି, ହରିଖ ଉପାତ ଚକ୍ରମ ଆକାଶରେ ଦେଖିଲେ, ଦେଖିଲେ ଉପାତ ଚକ୍ରମ ଭଗବାନଙ୍କ ହସ୍ତରେ ରହିଛି, ଚକ୍ର ରହିଛି, ସୁଦର୍ଶନ ରହିଛି। ତେଣୁ ବହୁତ ଦୂରରୁ ଦେଖିଦେଲେ, ଆଖିର ହାତୀର ଆଖି ଛୋଟ, ସେ ଦେଖିପାରେ ନାହିଁ ବେଶୀ, ଯାହା ହଉ ଉଚ୍ଚରୁ ଦେଖିଲେ। ତେଣୁ ଉତ୍କ୍ଷିପ୍ତ ସାମ୍ବୁଜ କରମ, ତାର ଯେଉଁ କର ବା ତା ଶୁଣ୍ଢରେ ଗୋଟେ ଅମ୍ବୁଜ ବେଳେ ଗୋଟେ ପଦ୍ମକୁ ଉପାଡ଼ିକରି ଗିରମାହୁକୁ ଗୋଟିଏ ପଦ୍ମକୁ ଦେଇଦେଲେ, ଗିରମାହୁକୁ ଉତ୍ସାହକୁ କଷ୍ଟରେ ଏତିକି କହିଲେ, ଆଉ କିଛି କହିପାରିଲେ ନାହିଁ। ନାରାୟଣ କ୍ଷୀର ଗୁରୁ ଭଗବାନ ନମସ୍ତେ, ହେ ନାରାୟଣ, ହେ ଅକ୍ଷୟ ଗୁରୁ, ହେ ଭଗବାନ ନମସ୍ତେ, ନମସ୍କାର। କହିଲେ ଭଗବାନ ଏତେ ଅଧୀର ହେଇ ପଡ଼ିଲେ, ଭଗବାନ କହିଲେ ଗରୁଡ଼ର କିଛି ସ୍ପିଡ୍ ହେଉନି ଆଜି, ଭଗବାନ ଡେଇଁ ପଡ଼ିଲେ, ଭଗବାନ ଡେଇଁ ଗରୁଡ଼କୁ ଡେଇଁ ପଡ଼ିକିରି ତାକୁ ଉଦ୍ଧାର କରିଛନ୍ତି। ଅଷ୍ଟମ ସ୍କନ୍ଧରେ ସେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ହାତୀର ଶୁଣ୍ଢ ଧରିକି ତାକୁ ଟାଣି ଆଣିଲେ, କୂଳକୁ ଟାଣି ଆଣିଲେ, ଏବଂ ଚକ୍ରରେ ସେ ଯେଉଁ କୁମ୍ଭୀର ରହିଛି କୁମ୍ଭୀରକୁ ଛେଦନ କରିଦେଲେ। ଗଜ ରାଜ ଚିନ୍ତା କଲା ଥାଇ ଘୋର ଜଡ଼େ ନା, ଚକ୍ର ପେଶି ନକ୍ର ନାସି ଉଧରିଲ ଆପଣ ଆହେ ନୀଳ ବାରଣ ପ୍ରବଳ ମତ ବାରଣ ମୋ ଆରତ ନଳିନିବ ନାକୁ କର ଦଳନ ଆହିନି। ଏଥିରୁ ଆମେ ଦେଖୁଛେ ଗଜରାଜ ଭଗବାନଙ୍କୁ ଡାକିଲା, ଭଗବାନ ପ୍ରାର୍ଥନା କଲା, ସବୁ କଲା, ପୂର୍ବଜନ୍ମରେ ସେ ଭକ୍ତି କରିଥିଲେ, ସବୁ କରିଥିଲେ, କିନ୍ତୁ ଏ କୁମ୍ଭୀର କେବଳ ତାକୁ କାମୁଡ଼ିକି ଧରିଲା, ସେ ଆଗ ଉଦ୍ଧାର ପାଇଗଲା। ଭଗବାନ ଦ୍ୱାରା ଉଦ୍ଧାର ପାଇକିରି ସେ ଗୋଟେ ଗନ୍ଧର୍ବ ଥିଲା ଆଗରୁ, ଭୁ ନାମକ ଗନ୍ଧର୍ବ ଥିଲା, ଦେବଳ ଋଷିଙ୍କ ଅଭିଶାପରେ ସେ ଏଇଭଳି ଭାବରେ କୁମ୍ଭୀର ହେଇଥିଲା, ତେଣୁ ସେ ଆଗ ଉଦ୍ଧାର ପାଇଲା। ଗଜରାଜ ପରେ ଉଦ୍ଧାର ପାଇଲେ, ଆଗ ଉଦ୍ଧାର ପାଇକିରି ସେ ଗଲା ଗନ୍ଧର୍ବ ଲୋକକୁ ଗଲା, ଏବଂ ଗନ୍ଧର୍ବ ଲୋକରେ ସବୁବେଳେ ଭଗବାନଙ୍କ ଏଇ ଲୀଳାକୁ ଚାଲିଛି, ବର୍ଣ୍ଣନା ଚାଲିଛି, ଆଜି ପର୍ଯ୍ୟନ୍ତ ବର୍ଣ୍ଣନା ଚାଲିଛି ଗନ୍ଧର୍ବ ଲୋକରେ। ତେଣୁ ତାପରେ ଗଜରାଜ ଉଦ୍ଧାର ହେଇଗଲା, କିଭଳି ଭାବେ ନା ଗୋଟିଏ ଫୁଲ ପ୍ରଦାନ କରିକିରି, ଗୋଟିଏ ଅମ୍ବୁଜ ଫୁଲ ପ୍ରଦାନ କରିକିରି ସେ ଉଦ୍ଧାର ପାଇଗଲା। ତେଣୁ ଫୁଲ ଉଦ୍ଧାରୀ ମାନେ ଫୁଲ ଯେଉଁମାନେ ଯୋଗାଡ଼ କରୁଛନ୍ତି ସେମାନେ କେତେ ଦେଉଛନ୍ତି ଭଗବାନଙ୍କୁ, ଆଉ କ'ଣ ତାଙ୍କର ଅବସ୍ଥା ନ ହେବ, ତାଙ୍କର ଭାଗ୍ୟ କ'ଣ ନ ହେବ। ତେଣୁ ଏ ଉଦାହରଣ ଦିଆଯାଏ, ଭଗବାନ ତାକୁ ସେ ଯେଉଁ ଗଜରାଜ ରହିଛି ତାର ଶରୀର ପରିବର୍ତ୍ତନ ହୋଇଗଲା, ଆଉ ଗଜ ଶରୀର ରହିଲା ନାହିଁ, ସେଇଟା ପରିବର୍ତ୍ତିତ ହୋଇ ଗୋଟେ ଭଗବାନଙ୍କର ପାର୍ଶ୍ୱଦ ଶରୀର ପ୍ରାପ୍ତ ହେଲା। ଏଭଳି ଭାବରେ ଭଗବାନଙ୍କ ଲୀଳା ରହିଛି, ଖାଲି କଥାରେ କହିଛନ୍ତି ତାହା ନୁହଁ, ସବୁ ଦେଖେଇ ଦେଇଛନ୍ତି, ବିଭିନ୍ନ ପ୍ରକାର ଉଦାହରଣ ସବୁ ରହିଛି। ପାତ୍ରଂ ପୁଷ୍ପଂ ଫଳଂ, ଫଳଂ ଯଦିଓ ଏକ ବଚନରେ କୁହାଯାଇଛି କିନ୍ତୁ ଶବରୀର ଉଦାହରଣ ଦିଆଯାଏ, ଭଗବାନ ରାମଚନ୍ଦ୍ର ଶବରୀ, ଶବରୀ କୂଳରେ ଗୋଟେ ନିଚ କୂଳରେ ସେ ଯାହାତ ହେଇଥିଲା, କିନ୍ତୁ ଗୁରୁଙ୍କର ଆଶ୍ରୟରେ ମାତଙ୍ଗ ମୁନିଙ୍କ ଆଶ୍ରମରେ ରହିଥିଲା, ସମସ୍ତେ ଛାଡ଼ି ପଳେଇଗଲେ, କାରଣ ଇଏ ଗୋଟେ ନିଚ ଜାତିରେ ଅଛି ବୋଲି ଅନ୍ୟମାନେ ସବୁ ପଳେଇଗଲେ, କିନ୍ତୁ ଗୁରୁଦେବ ତାଙ୍କୁ କହିଥିଲେ ତୁମେ ଏଇଠି ରହିବ, ଭଗବାନ ଏଠିକି ଆସିବେ। ତେଣୁ ସେଇଠି ସବୁଦିନେ ଭଗବାନ ପୂଜା ଆରାଧନା କରୁଥିଲେ, ସବୁଦିନେ ଫୁଲ ଆଣୁଥିଲେ, ଫଳ ଆଣୁଥିଲେ, ଭଗବାନଙ୍କୁ ଅର୍ପଣ କରୁଥିଲେ, ଫୁଲରେ ଭଗବାନ ରାସ୍ତାକୁ ସଜାଉଥିଲେ। ଏଇଭଳି ଭାବରେ ଭଗବାନ ଆସି ପହଞ୍ଚିଗଲେ, ରାମ ରକ୍ଷଣ ଆସି ପହଞ୍ଚିଗଲେ, ସୀତାଙ୍କ ଅନ୍ୱେଷଣରେ ଆସି ପହଞ୍ଚିଗଲେ, ସେ ଆଶ୍ରମ ରହିଛି ବର୍ତ୍ତମାନ, ଆମେ ଥରେ ଯାଇଥିଲୁ ସେଠିକି। ତେଣୁ ଶବରୀ ଭଗବାନ କଥାରେ ବିଶ୍ୱାସ, ଗୁରୁଦେବ କଥାରେ ବିଶ୍ୱାସ, ଭଗବାନ ଅବଶ୍ୟ ମିଳିବେ କୃଷ୍ଣ, ଅବଶ୍ୟ ରଖିବେ କୃଷ୍ଣ, ବିଶ୍ୱାସ ପାଳନ ଭଗବାନ, ଏହି ବିଶ୍ୱାସ କରିବାକୁ ପଡ଼ିବ। ତେଣୁ ଶବରୀଙ୍କର ସେ ବିଶ୍ୱାସ ଥିଲା, ତେଣୁ ସେ ଭଗବାନ ସେ ଫଳ ପ୍ରଦାନ କଲେ, କିଭଳି ଭାବରେ ଦେଲେ, ନିଜେ ଚାକି ଚାକିକି ଦେଉଛନ୍ତି, ଝୁଠା ବେର ଶବରୀକେ ଖାଏ, ଏଭଳି ଭାବରେ କହେ, ଝୁଠା ଭଗବାନ ତାଙ୍କର ଯେଉଁ ଶବରୀର ଅଇଁଠା ଭଗବାନ ଗ୍ରହଣ କଲେ, ଭଗବାନ ରାମଚନ୍ଦ୍ର ମର୍ଯ୍ଯାଦା ପୁରୁଷୋତ୍ତମ ମର୍ଯ୍ଯାଦାକୁ ଭଙ୍ଗ କରିଦେଲେ, ଭଗବାନ ମର୍ଯ୍ଯାଦା ଦେଖିଲେ ନାହିଁ, ଏ ଭକ୍ତ ଭକ୍ତ ବତ୍ସଳତା, ମର୍ଯ୍ଯାଦା ପୁରୁଷୋତ୍ତମ ହେଲେ ମଧ୍ୟ ଏ ମର୍ଯ୍ଯାଦାକୁ ଲଙ୍ଘନ କରିଦେଲେ ଭଗବାନ, ଭକ୍ତର ଅଇଁଠାକୁ ଖାଇଲେ ଭଗବାନ ଶବରୀର, ଏଭଳି ଭାବରେ କଥା ସବୁ ରହିଛି। ଏବଂ ଜଳର ମଧ୍ୟ ଉଦାହରଣ ରହିଛି, ରନ୍ତିଦେବ ଭାଗବତ ନବସ୍କନ୍ଦରେ ସେଇଟା ବର୍ଣ୍ଣନା କରାଯାଇଛି। ରନ୍ତିଦେବ ରାଜା ଥିଲେ କିନ୍ତୁ 48 ଦିନ ଧରି ଉପବାସ ରହିଥିଲେ, 48 ଡେଜ୍ ରହିଥିଲେ ଉପବାସ। ଅନ୍ତିମ ଦିନରେ ଭଗବାନଙ୍କ ବି ବିଶ୍ୱାସ, ଭଗବାନ ନିଶ୍ଚିନ୍ତ ଭାବେ ବ୍ୟବସ୍ଥା କରିବେ, 48 ଦିନ ପରେ ଗଲା କିଛି ଚିନ୍ତା ନାହିଁ, ଭଗବାନ ଉପରେ ବିଶ୍ୱାସ କରୁଛନ୍ତି। 48 ଡେରେ ତାଙ୍କ ପାଇଁ ଖାଦ୍ୟ ଆସି ପହଞ୍ଚିଗଲା ଭଗବାନ ବ୍ୟବସ୍ଥାରେ, ଆସି ଖାଦ୍ୟ ସେ ଗ୍ରହଣ କରୁଛନ୍ତି, ଖାଲି ଏକୁଟିଆ ନୁହଁ, ତାଙ୍କର ପିଲାମାନେ ରହିଛନ୍ତି, ସ୍ତ୍ରୀ ପିଲା ଛୁଆ ସବୁ ରହିଛନ୍ତି, ସେଠୁ ଖାଦ୍ୟକୁ ବ୍ୟବହାର ଯଦି ଖାଇବା ପାଇଁ ବସିଛନ୍ତି, ସେହି ସମୟରେ ଆସି ପହଞ୍ଚିଗଲେ, ପୁଣି ପରୀକ୍ଷା ସରିଲା ନାହିଁ, ଆସି ପହଞ୍ଚିଗଲେ, ଯେତେବେଳେ ପହଞ୍ଚିଗଲେ ଇଏ କ'ଣ କଲେ, ଖାଇଲେ ନିଜେ ଖାଇଲେ ନାହିଁ, ସେତିକି ଖାଦ୍ୟକୁ ଦେଇଦେଲେ, ବାଣ୍ଟିଦେଲେ, ଅଧା ଦେଇଦେଲେ ତାଙ୍କୁ, ସବୁ ଭଗବାନ ସବୁ ପରୀକ୍ଷା କରୁଛନ୍ତି, ବ୍ରହ୍ମା ବିଷ୍ଣୁ ଶିବ ଇତ୍ୟାଦି ଆସି ପରୀକ୍ଷା କରୁଛନ୍ତି, ତେଣୁ ଦେଇଦେଲେ, ଅଧା ଦେଇଦେଲେ, ସେ ଜଣେ ଖାଇକି ପଳେଇଲା ପରେ ଆଉ ଅଧାକୁ ଖାଇଲା ବେଳକୁ ଆଉ ଜଣେ ଆସି ପହଞ୍ଚିଗଲେ, ଏଭଳି ପରୀକ୍ଷା ଚାଲିଛି। ତେଣୁ ଭଗବାନ ଏ ଯେଉଁ ରତିଦେବ ସେତକ ଦେଇଦେଲେ, ନିଜେ ଉପବାସ ରହିଲେ, ଏବଂ ଆଉ ଖାଲି ଜଳ ରହିଛି ପାନ କରିକି ଜୀବନ ଧାରଣ କଲେ ମୃତ୍ୟୁବରଣ କରିବେ, ଏଇ ଅବସ୍ଥା ଆସିଯାଇଥିଲା, କିନ୍ତୁ ତଥାପି ଆହୁରି ଜଣେ ଅତିଥି ଆସି ପହଞ୍ଚିଗଲେ କୁକୁରମାନଙ୍କ ସହିତ, ତେଣୁ କହିଲେ ଆମେ ବହୁତ ତୃଷାରେ ରହିଛୁ, ଆମେ କିଛି ଜଳ ପ୍ରଦାନ କରନ୍ତୁ, ସେ ଜଳକୁ ଦେଇଦେଲେ, ସେ ଗୋଟେ ଶ୍ଳୋକ ଅଛନ୍ତି ଭାଗବତ ନବସ୍କନ୍ଦରେ, ସେ କହୁଛନ୍ତି ମୁଁ ପଛେ ମୃତ୍ୟୁବରଣ କରେ, କିନ୍ତୁ ସମସ୍ତଙ୍କର ଯେତେ ଦୁଃଖୀ ଆର୍ଥିକ ବ୍ୟକ୍ତି ଅଛନ୍ତି ସମସ୍ତଙ୍କ ହୃଦୟରେ ମୁଁ ରହିକି ତାଙ୍କ ଦୁଃଖକୁ ଦୂର କରିବି, ଏଇଭଳି ଭାବରେ ପ୍ରାର୍ଥନା କରିଛନ୍ତି ଭଗବାନଙ୍କୁ। ଏଇ ପ୍ରାର୍ଥନାଟା କରିକିରି ଜଳକୁ ପ୍ରଦାନ କରିଦେଲେ, ଏ ଭଗବାନ ପରୀକ୍ଷା କରୁଥିଲେ, ଭଗବାନ ଉପସ୍ଥିତ ହୋଇଗଲେ ସେଠି, ଏସବୁ କଥା ରହିଛି। ତେଣୁ ଏହିଭଳି ଭାବରେ ଯିଏ ଯାହାକୁ ଯେତିକି ପ୍ରଦାନ କରିପାରିବ, ଯାହାର ଯେତିକି ଶକ୍ତି ରହିଛି, ଏହିଭଳି ଭାବରେ ଯଦି ଆମେ ଭଗବାନଙ୍କ ସହିତ ଯୁକ୍ତ ହେବା, ତାହେଲେ ଆମେ ଏ ଯେଉଁ ଆମର ଯେଉଁ ସମ୍ପଦ ରହିଛି, ସମ୍ପଦଟା ଇଏ କ'ଣ, ଏ ସମ୍ପଦଟାର ପ୍ରକୃତ ବିନିଯୋଗ ହେବ। ଭଗବତ ଗୀତାରେ ଭଗବାନ କହିଲେ, ଯଜ୍ଞ ସୃଷ୍ଟା ଆସନ ସନ୍ତୋ ମୁଚ୍ଛନ୍ତ ସର୍ବ କିଳିବି ସେଇ ଭୁଞ୍ଜନ ଯେତୁ ଅଗମ ପାପା ଯେ ପଚନ୍ତି ଆତ୍ମକାରଣାର। ଭଗବାନଙ୍କୁ ଯଦି ଆମେ ପ୍ରଦାନ କରିବା, ତାହେଲେ ତାର ଯେଉଁ କର୍ମଫଳ ସବୁ ରହିଛି, ସେ କର୍ମଫଳରୁ ମୁକ୍ତ ହୋଇଯିବ ସେଇଟା ସବୁ କିଛି, ବା ପାପରୁ, ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତ ହୋଇଯିବ। ତେଣୁ ଭୁଞ୍ଜନ ଯେତୁ ଅଗମ ପା, ଯଦି ଆମେ ଅର୍ପଣ ନ କରି ଖାଇବା କ'ଣ ହେବ ନା, କେବଳ ପାପ ହିଁ ଭକ୍ଷଣ କରିବା। ଭୁଞ୍ଜନ ଯେତୁ ଅଗମ ପାପା ଯିଏ ପଚନ୍ତି ଆତ୍ମକାରଣାର। ଭୌତିକ ଜଗତରେ ଆମେ ଯଦି ହିସାବ କରିବା, କେତେ ଜଣ ଲୋକ ଭଗବାନ ଅର୍ପଣ କରି ଖାଦ୍ୟ ଖାଉଛନ୍ତି, କେତେ ଜଣ ଆସିବେ? ଷ୍ଟାଟିଷ୍ଟିକ୍ସ ଅଛି ଯାହାର, ଏମିତି କିଛି ଭଗବାନ ଷ୍ଟାଟିଷ୍ଟିକ୍ସ ରଖିଛନ୍ତି। ଭଗବାନ କହିଲେ ନା, ମନୁଷ୍ୟାଣା ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧାଏ, ହଜାର ହଜାର ଲୋକମାନେ ସେ ପାପ ହିଁ ଭକ୍ଷଣ କରୁଛନ୍ତି, ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ଅର୍ପଣ କରି ଖାଉଛନ୍ତି। ଭଗବାନ ନିଜେ ସବୁ ଷ୍ଟାଟିଷ୍ଟିକ୍ସ ରଖିଛନ୍ତି, ଭଗବତ ଗୀତାରେ ସବୁ ଜ୍ଞାନ ରହିଛି। ତେଣୁ ଏହିଭଳି ଭାବରେ ଯଦି ଆମେ ପ୍ରଦାନ କରି ଗ୍ରହଣ କରିବା, ତାହେଲେ ସବୁ ପାପ କର୍ମ ପ୍ରତିକ୍ରିୟାରୁ ମୁକ୍ତ ହୋଇଯିବା, ନହେଲେ ଆମେ ପାପ ହିଁ ଭକ୍ଷଣ କରିବା। ସମସ୍ତେ ପାପ ହିଁ ଭକ୍ଷଣ କରୁଛନ୍ତି, ସାରା ପୃଥିବୀବାସୀମାନେ ପାପ ହିଁ ଭକ୍ଷଣ କରୁଛନ୍ତି। ତେଣୁ ଏ ଯେଉଁ ରହିଛି, ଏହିଭଳି ଭାବରେ ଯଦ୍ ଭଗବତା ଦତ୍ତ ଆଧିପତ୍ୟଂ ସ୍ୱସିଦ୍ଧଏ, ଆମର ଯେଉଁ ଆଧିପତି ଅଛି, ଅଧିପତି ଅଛି, ବା ଆମେ କିଛି ସିଦ୍ଧି ପ୍ରାପ୍ତ ହୋଇଛେ, ଏସବୁ ଭଗବାନ ଆମକୁ ପ୍ରଦାନ କରିଛନ୍ତି। ଯେତେ ଉନ୍ନତ ଲୋକକୁ ଯିବା, ସେତେ ସବୁ ଐଶ୍ୱର୍ଯ୍ୟ ଅଧିକା ଅଧିକା ସବୁ ରହିଛି। ଏମାନେ ସବୁ ଦିକ୍ପାଳମାନଙ୍କର ସବୁ ଅଷ୍ଟ ନିଧି ସବୁ ରହିଥିଲା, ଏଇଭଳି ଭାବରେ ଏସବୁ ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ବର୍ଣ୍ଣନା କରାଯାଇଛି। ତାଙ୍କର ଐଶ୍ୱର୍ଯ୍ୟ ଆମେ ଏଇଥିରୁ ଜାଣିବା, ତାଙ୍କର ଗୋଟିଏ ଦିନ ହେଉଛି ଆମର 432 କୋଟି ବର୍ଷ, ଏଇଥିରୁ ତାଙ୍କର ଐଶ୍ୱର୍ଯ୍ୟ ବିଷୟରେ ଆମେ ଧାରଣା କରିବା। ଜଣେ ଆଚାର୍ଯ୍ୟ କହିଛନ୍ତି କଥା ଟିକାରେ, ତେଣୁ ସର୍ବଂ ପ୍ରତ୍ୟର୍ପୟାମାସୁ, ସମସ୍ତେ ଏହିଭଳି ଭାବରେ ଭଗବାନ କିଛି ପ୍ରଦାନ କଲେ, ସେମାନେ ସବୁ ଦେବତାମାନେ କହିଲେ ଭଗବାନଙ୍କର ଭକ୍ତ। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଜଣେ ହେଉଛନ୍ତି ଦେବତା, ଆଉ ଗୋଟେ ଜଣେ ହେଉଛନ୍ତି ଅସୁର, ଦୈବାସୁର। ଷୋଡ଼ଶାଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଲେ, ଦୈବ ଦୈବ କେଉଁମାନେ ନା ବିଷ୍ଣୁ ଭକ୍ତ, ଯେଉଁମାନେ ଭଗବାନ ଭକ୍ତ ସେମାନେ ହେଉଛନ୍ତି ଦେବତା, ଭଗବାନ ଭକ୍ତ। ତେଣୁ ଭଗବାନ ସେମାନେ ସବୁ ଅର୍ପଣ କଲେ, କିନ୍ତୁ ଅସୁରମାନେ କିଛି ଦେବେ ନାହିଁ, ଅସୁରମାନେ ଖାଲି ନେବେ। ଇଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ କିଛି ଦେବେ ନାହିଁ। ଭଗବାନ କ'ଣ ଦେବେ? ସବୁ ମୁଁ ଭଗବାନ, ଭଗବାନ ନାହାନ୍ତି, ଯଦି କିଏ ଅଛନ୍ତି ସେ ହେଉଛି ମୁଁ। ଏହିଭଳି ଭାବରେ ଷୋଡ଼ଶାଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଛନ୍ତି। ତେଣୁ ଅସୁର ସ୍ୱଭାବ ଯେଉଁମାନେ ଅର୍ପଣ କରୁନାହାନ୍ତି, ସେମାନେ ସବୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ କିଛି ଅର୍ପଣ କରିବେ ନାହିଁ। ଏଇ ଯେଉଁ ଗଙ୍ଗାଧର ମେହର କଥା କହିଲେ, ଆମର ସୁଷମା ଗୌରବନ୍ଦ ସେ ମହାରାଜ କଥା କହୁଥିଲେ, ଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କର ଲକ୍ଷଣ ଏହିଭଳି ଭାବରେ, ସେ କହିଲେ ସବୁକିଛି ଅର୍ପଣ କର, ଆମେ କ'ଣ ଦେବୁ ଆପଣଙ୍କୁ? ଏ ବହୁତ ସହଜରେ ଏଇସବୁ ଭଗବାନଙ୍କୁ କିଛି ଅର୍ପଣ କରିବେ ନାହିଁ। ଏମାନେ ସବୁ ନାସ୍ତିକ ବ୍ୟକ୍ତି, ଏମାନେ ସବୁ ନାସ୍ତିକ ବ୍ୟକ୍ତି। ଯେଉଁମାନେ ଭଗବାନ ଭକ୍ତ ସେମାନେ କିଛି ଅର୍ପଣ କରିବେ, ଯାହା କିଛି ଅଛି, ଯାହାର ଯାହା କିଛି ଅଛି ଅର୍ପଣ କରିବେ, ଭଗବାନଙ୍କୁ ଅର୍ପଣ କରିବେ। ଇଏ ହେଉଛି ଭକ୍ତ, ଦେବତାମାନେ ଏସବୁ ଭଗବାନ ଭକ୍ତ, ତେଣୁ ସେମାନେ ଭଗବାନଙ୍କୁ ଅର୍ପଣ କରି ସର୍ବଂ ପ୍ରତ୍ୟର୍ପୟା ମାସୁ ହରୌ ଭୂମିଗତେ ନୃପ। ଭଗବାନ ପୁଣି ହରି, ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି, ଗୋଟେ ଥର କୁହାଗଲା ଭଗବାନ, ପୁଣି କୁହାଗଲା ହରୌ, ହରିଙ୍କୁ ଦେଲେ, କାହିଁକି ଦୁଇଥର କୁହାଗଲା? ଭୂମିଗତେ ନୃପ, ହେ ନୃପ, ଅବତୀର୍ଣ୍ଣ ହେ ରାଜା, ପରମେଶ୍ୱର ଭଗବାନ ପୃଥିବୀରେ ଅବତୀର୍ଣ୍ଣ ହେବାର ଇତିପୂର୍ବରୁ ଦେବତାମାନଙ୍କର ନିର୍ଦ୍ଦିଷ୍ଟ କର୍ତ୍ତୃତ୍ୱ ପ୍ରୟୋଗ ନିମିତ୍ତ ସେ ଯେଉଁ ସମସ୍ତ ଆଧିପତ୍ୟ ସେମାନଙ୍କୁ ପ୍ରଦାନ କରିଥିଲେ, ବର୍ତ୍ତମାନ ସେମାନେ ସେସବୁକୁ ତାଙ୍କୁ ପ୍ରତ୍ୟର୍ପଣ କଲେ। ଭୂମିଗତ କଲେ ଭଗବାନ, ଏ ଲୀଳା ଚାଲିଛି ଭୂମିରେ ବର୍ତ୍ତମାନ, ଏ ପୃଥିବୀ ପୃଷ୍ଠରେ ଲୀଳା ଚାଲିଛି, ଭଗବାନଙ୍କ ବୃନ୍ଦାବନରେ ଲୀଳା ଚାଲିଛି ବର୍ତ୍ତମାନ। ବୃନ୍ଦାବନ ଲୀଳା ଚାଲିଲା, ମଥୁରା ଲୀଳା ଚାଲିଲା, ବର୍ତ୍ତମାନ ଦ୍ୱାରକା ଲୀଳା ଆରମ୍ଭ ହେବ। ଏ ଭୌତିକ ଜଗତରେ ଭଗବାନ ଆସିଛନ୍ତି, ପୃଥିବୀ ପୃଷ୍ଠରେ ଲୀଳା ହେବ। ତେଣୁ ସମସ୍ତେ ହରି, ସେଥିପାଇଁ ଭଗବାନ ପ୍ରଥମ ଧାରା ପ୍ରଥମ ଲାଇନ୍ରେ କହିଲେ ଭଗବାନ ଭଗବାନ, ଦ୍ୱିତୀୟ ଲାଇନ୍ରେ କହିଲେ ହରଉ, ଦୁଇଥର କୁହାଗଲା। ଏଟାକୁ ଜଣେ ଆଚାର୍ଯ୍ୟ କହିଛନ୍ତି ଟିକେ ଟିକାରେ ଯେ ପରମାଶ୍ଚର୍ଯ୍ୟଣ, ଏ ଯେଉଁ କହିଲେ ସୁଖଦେବ ଗୋସ୍ୱାମୀ ସମ୍ବୋଧନ କରୁଛନ୍ତି, ହେ ନୃପ, ହେ ନୃପ, ହେ ରାଜା, ହେ ରାଜନ, ପରମ ପରମ ଆଶ୍ଚର୍ଯ୍ୟଣ ହର୍ଷଭର ଦେଇ ନେବା ନୃପତି ନୃପ, ବହୁତ ଆନନ୍ଦ। ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ଲୀଳା ବର୍ଣ୍ଣନା ସେହିଭଳି ଭାବରେ ଆନନ୍ଦ ହର୍ଷ ତାଙ୍କର ରହିଛି, ଭଗବାନ ଆନନ୍ଦ କନ୍ଦ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି, ସେହିଭଳି ଭାବରେ ଜଣେ ଆନନ୍ଦିତ ହେବ। ଆଉ ଇଏ ଆନନ୍ଦ ଭଗବାନ କଥାକୁ ବର୍ଣ୍ଣନା କରି ଯେଉଁଭଳି ଭାବରେ ଆନନ୍ଦ, ଭଗବାନ କଥା ଶ୍ରବଣ କରି ମଧ୍ୟ ସେହିଭଳି ଭାବରେ ପରୀକ୍ଷିତ ମହାରାଜ ଆନନ୍ଦ ରହିଛି, ସେ ମଧ୍ୟ ତାଙ୍କର ତାଙ୍କର ଜଣାପଡ଼ୁଛି ତାଙ୍କର ମୁଖରୁ, ଏତେ ଆନନ୍ଦିତ ତାଙ୍କର ମୁଖରୁ ଜଣାପଡ଼ୁଛି ଭାବ, ଯେମିତି ପାନ କରୁଛନ୍ତି, ସେ କଥା ସେ ଶୁଣୁନାହାନ୍ତି, କଥା ପାନ କରୁଛନ୍ତି। ତେଣୁ ଏହିଭଳି ଭାବରେ କଥା ଚାଲିଛନ୍ତି, ଏ ଅଧ୍ୟାୟରେ ଏଇ ଦ୍ୱାରକାପୁରୀ ପ୍ରତିଷ୍ଠା ହେବ, କିଏ କ'ଣ ସବୁ ଦେଉଛନ୍ତି ଦେଉଛନ୍ତି, ଏଇଟା ବିସ୍ତାର ଭାବରେ ହରିବଂଶରେ ବର୍ଣ୍ଣନା କରାଯାଇଛି। ତେଣୁ ଲଘୁ ଆମର ଜୀବ ଗୋସ୍ୱାମୀ ତାଙ୍କର ଟୀକାରେ କହିଛନ୍ତି, ଏ ଯେଉଁ କର୍ଣ୍ଣର ଜଣେ ବୀର ରାଘବାଚାର୍ଯ୍ୟ ଜଣେ କହିଛନ୍ତି, ବାମକର୍ଣ୍ଣ କହିଲେ ଯେଉଁ ଶ୍ୟାମବର୍ଣ୍ଣ, ତାର ଅର୍ଥ ହେଉଛି ପ୍ରବୃତ୍ତି ଶାସ୍ତ୍ର ରୂପ, ଶାସ୍ତ୍ର ରୂପ, ଏଇ ଶାସ୍ତ୍ର ଶାସ୍ତ୍ରରେ ପ୍ରବୃତ୍ତି, ପ୍ରବୃତ୍ତି ନିବୃତ୍ତି ଦୁଇଟି ଜିନିଷ ରହିଛି, ଶାସ୍ତ୍ରରେ ପ୍ରବୃତ୍ତି ମାର୍ଗ ରହିଛି, ନିବୃତ୍ତି ମାର୍ଗ ରହିଛି, ଭାଗବତମରେ ସେ ଦୁଇଟି ଯାକ ଜିନିଷ ବର୍ଣ୍ଣନା କରାଯାଇଛି। ଏଇଟା କୁହାଯାଇଛି ପ୍ରବୃତ୍ତି ଏ ସବୁ ତାନାମ ନିବୃତ୍ତି ସ୍ତୁ ମହାଫଳା, ପ୍ରବୃତ୍ତି ମାର୍ଗ ଯେଉଁ ସବୁ ରହିଛି, ଯେଉଁମାନେ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ଏସବୁ ଗୃହସ୍ଥ ଗ୍ରହଣ କରନ୍ତି ଧର୍ମ, ଇଏ ହେଉଛି ପ୍ରବୃତ୍ତି ମାର୍ଗ, ଏ ମାର୍ଗରେ ରହିବା ପାଇଁ ପ୍ରବୃତ୍ତି ହେବା ପାଇଁ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି, କେମିତି ତୁମେ ଶାସ୍ତ୍ରରେ ଜୀବନରେ କ'ଣ ବ୍ରହ୍ମଚାରୀ ବା କ'ଣ ଗୃହସ୍ଥ ଆଶ୍ରମ ପ୍ରବୃତ୍ତ ହେବ, ବା ପ୍ରବୃତ୍ତି ମାର୍ଗରେ ଜଣେ କେମିତି ଜୀବନଯାପନ କରିବ, ସେଥିପାଇଁ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ଏ ଯେଉଁ ଅଶ୍ୱର ଯେଉଁ ଗୋଟିଏ କର୍ଣ୍ଣ ହେଉଛି ବାମକର୍ଣ୍ଣ, ତାର ଅର୍ଥ ହେଉଛି ଏହିଭଳି ଭାବରେ ପ୍ରବୃତ୍ତି ରୂପ, ପ୍ରବୃତ୍ତି ରୂପରେ ଏଇଟା ପ୍ରବୃତ୍ତି ମାର୍ଗ। ଆଉ ଗୋଟେ ହେଉଛି ଧଳା ଶ୍ୱେତବର୍ଣ୍ଣ, ଶ୍ୱେତବର୍ଣ୍ଣ ହେଉଛି ନିବୃତ୍ତି ମାର୍ଗ, ନିବୃତ୍ତି ମାର୍ଗ ଶାସ୍ତ୍ରରେ ଦୁଇଟି କଥା ରହିଛି, ଗୋଟେ ହେଉଛି ପ୍ରବୃତ୍ତି ମାର୍ଗ, ଗୋଟେ ହେଉଛି ନିବୃତ୍ତି ମାର୍ଗ। ଆର ଆମର ଏଇଟା କିଏ କହିଛନ୍ତି, ଏଇଟା ବୀର ରାଘବାଚାର୍ଯ୍ୟ ତାଙ୍କ ଭାଷାରେ ଏଇଟା କହିଛନ୍ତି, ତାଙ୍କର ଭାଷାରେ ଏଇ ଘୋଡ଼ାର ଅର୍ଥ ହେଉଛି ଏଇଭଳି ଭାବରେ ରହିଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଏ ନାଇଁ, ଇଏ ଆଉ ଜଣେ କହୁଛନ୍ତି କିଏ, ସେ କହୁଛନ୍ତି ସେ ଯେଉଁ ହେଇଥିଲା ସବୁ ସବୁ ଜିନିଷ ବର୍ଣ୍ଣନା କରାଯାଏନି ନା ହରିବଂଶ, ସେ ସବୁ ବିସ୍ତାର ଭାବରେ ରହିଛି। ତେଣୁ ସେ ଯେଉଁ ଫ୍ଲୋରିଂ ହେଇଥିଲା, ଫ୍ଲୋରିଂ ଦ୍ୱାରକାର ନଗର ଯେଉଁ ତଳଟା ରହିଛି ବା ଗୃହମାନଙ୍କର ଯେଉଁ ଫ୍ଲୋରିଂ ସବୁ ହେଇଛି, ସେଇଟା କିଭଳି ଭାବରେ ହେଇଛି ନା, ନଅଟା ଜେମ୍, ନଅଟା କ'ଣ ମୋତି ଜେମ୍, ବହୁତ ମୂଲ୍ୟବାନ ଧାତୁରେ ସେ ନବରତ୍ନ, ନବରତ୍ନରେ ସବୁ ହେଇଛି ଏଇ ଯେଉଁ ଫ୍ଲୋରିଂ, ଆମେ ଯଦି ଏଇ ମାର୍ବଲ ଫ୍ଲୋରିଂ, ସେଇଭଳି ଭାବରେ ସେଠିକାର ଯେଉଁ ଗୃହ ସବୁ ବର୍ଣ୍ଣନା କରାଯିବ କରାଯାଇଛି କିଛି ବର୍ଣ୍ଣନା କରାଯିବ, ଏ ନବରତ୍ନରେ ସବୁ ହେଇଛି, ନବରତ୍ନରେ ସବୁ ହେଇଛି। ଏବଂ ଇନ୍ଦ୍ର ପାରିଜାତ ଦେଲେ, ମହେନ୍ଦ୍ର ବୋଲି କୁହାଯାଉଛି, ପାରିଜାତ ଦେଲେ ତାଙ୍କର ସୁଧର୍ମା ସଭାକୁ ଦେଲେ, ଏବଂ ଆହୁରି ବହୁତ ଜିନିଷ ଦେଇଛନ୍ତି, ସିଂହାସନ ଇତ୍ୟାଦି ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଆସନ ସବୁ ପ୍ରଦାନ କରିଛନ୍ତି ଇନ୍ଦ୍ର। ଏଇଭଳି ଭାବରେ ଅନେକ ଦେବତାମାନେ କାହାର ଯାହାର ସେତିକି ଶକ୍ତି ରହିଛି ସେହି ଅନୁସାରେ ସେସବୁ ଦେଇଛନ୍ତି, ଏସବୁ ହରିବଂଶରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ରହିଛି 56 ଶ୍ଳୋକରେ ଜୀବ ଗୋସ୍ୱାମୀ କହୁଛନ୍ତି ହରି ଦୁଇଟା କୁହାଗଲା ନା, ଭଗବାନ କୁହାଯାଇଛି ପୁଣି ହରି କୁହାଗଲା, ତାର କାରଣ ହେଉଛି ସେମାନେ ହରିଙ୍କୁ ଦେଲେ, ଯେଉଁମାନେ ହରି କହିଲେ ସିଏ ନେଲେ, ଆହରଣ କଲେ, ସିଏ ଗ୍ରହଣ କଲେ, ଆହରଣ କଲେ ବା ଗ୍ରହଣ କଲେ, ହରିଙ୍କୁ ହରି ହରଣ କରନ୍ତି ମଧ୍ୟ ଆହରଣ କରନ୍ତି ମଧ୍ୟ, ହରି ଶବ୍ଦର ଅର୍ଥ ଦୁଇଟି ରହିଛି। ତେଣୁକୁ ଏମାନେ ତାଙ୍କୁ ଦେଲେ ଭଗବାନ ଗ୍ରହଣ କଲେ, ଆମେ ଯଦି ଦବା ଜଣଙ୍କୁ ସିଏ କହିବ ନାହିଁ ଇଏ କ'ଣ ସବୁ ଜିନିଷ, ଏଇଟା କ'ଣ ଆମେ ଯେମିତି ଶୁଣୁଥିଲେ ସମୁଦ୍ର ମନ୍ଥନ ଲୀଳାଟି ସେଥିରୁ ଆରମ୍ଭ ହେଇଛି, ଦୁର୍ବାସା ଦେଲେ ଇନ୍ଦ୍ରଙ୍କୁ ଫୁଲମାଳା କେତେ କେତେ ପିତ୍ର ସବୁ ଦେଲେ, ଆଉ ଇଏ ଗୋଟେ ଗ୍ରହଣ ନ କରି ଫିଙ୍ଗିଦେଲେ, ସେଟାକୁ ଫିଙ୍ଗିଦେଲେ, ସେଇଥିପାଇଁ ବହୁତ ତାଙ୍କର ବିପଦ ଆସିଲା, ଏସବୁ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଯେଉଁ ଦେଉଛେ ଛୋଟିଆ ଜିନିଷ, କ୍ଷୁଦ୍ର ଜିନିଷ, ଭଗବାନ ପାଇଁ କ'ଣ ତା'ର କିଛି ମୂଲ୍ୟ ରହିଛି? ଭଗବାନ ସବୁ ସମ୍ପଦ, ଲକ୍ଷ୍ମୀ ତାଙ୍କର ଯାହାର ରହିଛି, ଲକ୍ଷ୍ମୀ ସହସ୍ର ଶତ ସମ୍ଭ୍ରମ ସେବେ ମାନମ, ଲକ୍ଷ ଲକ୍ଷ ଲକ୍ଷ୍ମୀ ତାଙ୍କର ସେବା କରୁଛନ୍ତି। ଆମେ ଗୋଟେ ଛୋଟିଆ ଜିନିଷ ଦେଲେ ସେ ସବୁ ଗ୍ରହଣ କଲେ, ଆଦର ସହିତ ଆନନ୍ଦର ସହିତ ଗ୍ରହଣ କଲେ, ଇଏ ଭଗବାନଙ୍କର ଭକ୍ତ ବତ୍ସଳତା। ତେଣୁ ଆମେ ଦେଲେ, ହରିଙ୍କୁ ଦେଲେ, ସେ ଆହରଣ କଲେ, ଗ୍ରହଣ କଲେ, ତାଙ୍କର ସବୁକିଛି ସବୁ ତାଙ୍କର, ଏଇଟା ନୁହଁ ଯେ ଇନ୍ଦ୍ର କେଉଁଠୁ ଆଣିଥିଲେ ତିଆରି କରିଥିଲେ, ପ୍ରାକ୍ଟିକାଲ ଲାବୋରେଟୋରୀ ତିଆରି କରି, ସବୁକିଛି ଭଗବାନଙ୍କର, ଭଗବାନଙ୍କ ନିଜ ଜିନିଷ ସେ ନେଲେ, ତାଙ୍କର ଦ୍ୱାରକା ଲୀଳା ଚାଲିବ, ଗୋଟେ ବର୍ଷ ଶହେ ବର୍ଷ କାଳ ଭଗବାନଙ୍କର ଦ୍ୱାରକା ଲୀଳା ଚାଲିବ ଏଇଠି। ଏମାନେ ଯେଉଁ ଦେଲେ ସେମାନେ କେତେ ଉପକୃତ ନ ହେବେ, ଭଗବାନଙ୍କର ସନ୍ତୋଷ ବିଧାନ କଲେ, ଇଏ ହେଉଛି ଆମର ଜୀବନର କର୍ତ୍ତବ୍ୟ ହେଉଛି ଏଇଟା। ଭଗବତ ଗୀତାରେ ଶ୍ଳୋକଟି ଅଛନ୍ତି, ସଂସିଦ୍ଧି ହରିତୋଷଣମ ଯଥା ପ୍ରବୃତ୍ତି ଭୂତାନା ଜେନ ସର୍ବମିଦମ ତତମ ସ୍ୱକର୍ମଣା ତମ ବ୍ୟର୍ଥ ସିଦ୍ଧିଂ ବିନ୍ଦତି ମାନବ। ଆଉ ଗୋଟେ ଜାଗାରେ କୁହାଯାଇଛି, ବର୍ଣ୍ଣା କ'ଣ ସୁନିଶ୍ଚିତ ଧର୍ମସ୍ୟ ସଂସିଦ୍ଧି ହରିତୋଷଣମ ଅଥ କୁମ୍ଭୀ ଦ୍ୱିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ୍ୱ ସୌନୁଷ୍ଠିତ ଧର୍ମସ୍ୱ ସଂସିଦ୍ଧି ହରିତୋଷଣମ। ଆମେ ଯେଉଁ ଧର୍ମ କାର୍ଯ୍ୟ କରୁଛେ, ଧର୍ମ କାର୍ଯ୍ୟ କରୁଛେ, ଏଇଟାକୁ ଆମେ ଦେଖିବା, ଏଇ ଯେଉଁ ଧର୍ମ କରିକିରି ଆମେ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିଲେ ତ, ଭଗବାନ ସନ୍ତୁଷ୍ଟ ନ କରିକି ଆଉ କୋଟିଏ ଲୋକଙ୍କୁ ସନ୍ତୁଷ୍ଟ କଲେ କିଛି ମୂଲ୍ୟ ନାହିଁ। ଆମେ ଯଦି ଭଗବାନ ସନ୍ତୁଷ୍ଟ ବିଧାନ କରିଦେଲେ, ଆଉ ସମସ୍ତେ ବିରୁଦ୍ଧରେ ଯାଆନ୍ତୁ, କିଛି ଅସୁବିଧା ନାହିଁ, ଆମର ସାର୍ଥକତା ହେଇଗଲା ଏଇଥିରେ। ଏଇଟା କୁହାଗଲା ଭାଗବତରେ, ସୁତ ଗୋସ୍ୱାମୀ କହୁଛନ୍ତି ସୌନକ ଋଷିଙ୍କୁ, ବର୍ଣ୍ଣାଶ୍ରମ ଅଥ କୁମ୍ଭୀ ଦ୍ୱିଜା ଶ୍ରେଷ୍ଠା, କୁମ୍ଭୀ ଆମେ ପୁରୁଷ ଜନ୍ମ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଏ ଦ୍ୱିଜା ଶ୍ରେଷ୍ଠା କହିଲେ ସୌନକ ଋଷିଙ୍କୁ ସମ୍ବୋଧନ କରି କହୁଛନ୍ତି, ଅଥ କୁମ୍ଭୀ ଦ୍ୱିଜା ଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗ ଆସ, ଆମେ ଚାରି ବର୍ଣ୍ଣ ଚାରି ଆଶ୍ରମରେ ଆମେ ରହିଛେ, ଆମର ବର୍ଣ୍ଣାଶ୍ରମ ସବୁ ରହିଛି, ବର୍ତ୍ତମାନ ବର୍ଣ୍ଣାଶ୍ରମ ତମ ଲୋପ ପାଇଗଲାଣି, ତଥାପି ଆମେ ସବୁ କିଏ ବ୍ରହ୍ମଚାରୀ ରହିଛି, କିଏ ଗୃହସ୍ଥ ରହିଛି, କିଏ ବାନପ୍ରସ୍ଥ ରହିଛି, କିଏ ସନ୍ୟାସ ରହିଛି, ଆମେ ଆଶ୍ରମ ଧର୍ମ ଏଠି ରହୁଛି, ଏଠି ମଧ୍ୟ ଇସ୍କନରେ ସବୁ ବର୍ଣ୍ଣାଶ୍ରମ ଧର୍ମ ରହିଛି, ଅନ୍ୟ କେଉଁଠି ନାହିଁ, କିନ୍ତୁ ଆମେ ଇସ୍କନରେ ସବୁ ରହିଛି ଏଇଟା। ଏ ଯେଉଁ ଚାରି ବର୍ଣ୍ଣ ଚାରି ଆଶ୍ରମ ଯେଉଁ ରହିଛି, ଇଏ ଆର ଉଦ୍ଦେଶ୍ୟ ହେଉଛି କ'ଣ ନା, ସୌନୁଷ୍ଠିତ ସୁଧର୍ମସ୍ୟ ସଂସିଦ୍ଧି ହରିତୋଷଣ। ଆମେ ଗୁରୁଦେବ ଆମକୁ ସବୁ ବ୍ୟବସ୍ଥା କରିଛୁ, ତୁମେ ଏଇଭଳି ଭାବେ କାର୍ଯ୍ୟ କରିବ, ଏ ନିର୍ଦ୍ଦେଶ ଦେଇଦେଇଛନ୍ତି, ଆମେ ଧର୍ମ ଏ ବର୍ଣ୍ଣ ଆଶ୍ରମ ଅନୁସାରେ ଗୁରୁଦେବ କହିଛନ୍ତି, ତୁମେ ଏଇଟା କରିବ, ତୁମେ ଏଇଟା କରିବ, ତୁମେ ଏଇଟା କରିବ, ତୁମେ ଏଇଟା କରିବ। ଏଇଭଳି ଭାବରେ ଯଦି ଆମେ ଜୀବନଯାପନ କରିବା, ହରିତୋଷଣ ଭଗବାନଙ୍କ ତୋଷଣ ହେଇଗଲେ, ଭଗବାନ ସନ୍ତୁଷ୍ଟ ହେଇଗଲେ, ଆଉ ଆମେ ଗୁରୁଦେବ ଆମକୁ କହିଲେ ଏଇଟା, ଆମେ ଏଇଟା ଅନ୍ୟମାନେ କହିଲେ, ହେ ତୁ ଗୋଟେ ଏଇଟା ଗୋଟେ କ'ଣ କରୁଛୁ, ତୁ ଏଇଟା କରୁନୁ, ଏଇଭଳି ଭାବରେ ଆମେ ଯଦି କହିବା, ଭଗବାନ ସନ୍ତୁଷ୍ଟ ନ ହୋଇପାରିଲେ ଆଉ ଅନ୍ୟମାନେ ସନ୍ତୁଷ୍ଟ କରି ଲାଭ କ'ଣ? ଆମେ ଗୁରୁଦେବଙ୍କ ନିର୍ଦ୍ଦେଶ ଅନୁସାରେ ବା ସାଧୁ ଶାସ୍ତ୍ର ଗୁରୁ ଏଇଭଳି ଭାବରେ ସମସ୍ତ ଗୁରୁଦେବ ନିର୍ଦ୍ଦେଶ ଦେଇନାହାନ୍ତି, ପ୍ରତ୍ୟକ୍ଷ ନିର୍ଦ୍ଦେଶ, କିନ୍ତୁ ଜେନେରାଲ ନିର୍ଦ୍ଦେଶ ରହିଛି, ସେଇ ଅନୁସାରେ ଯଦି ଆମେ କାର୍ଯ୍ୟ କରିବା, ହରିତୋଷଣ ହେଇଯିବ, ଭଗବାନ ସନ୍ତୁଷ୍ଟ ହେଇଯିବ, ସେଥିରେ ହେଲେ ଆମ ଜୀବନର ଆମର ଜୀବନର ସିଦ୍ଧି ହେଇଯିବ, ଆଉ ସମସ୍ତେ ପୃଥିବୀ ସାରା ଇଏ କରନ୍ତୁ, ସନ୍ତୋଷ ନ ହୁଅନ୍ତୁ, କିଛି ଅସୁବିଧା ନାହିଁ, ଭଗବାନଙ୍କୁ ଆମେ ସନ୍ତୋଷ କରିଦେଲା ମାନେ ସେଟା ଆମର ଜୀବନର ସିଦ୍ଧି ହେଇଗଲା, ଭାଗବତଙ୍କ ଶାସ୍ତ୍ରରେ ଏଇଟା କୁହାଯାଉଛି। ତେଣୁ ଯାହା ବି ହଉ, ଆମେ ଏଇ 56 ଶ୍ଳୋକଟି ଆଲୋଚନା କଲେ, ଆମ କଥାକୁ ବସି ଆମେ ବିଶ୍ରାମ ଦେବା। ଜୟ ଶ୍ରୀମନ୍ ଭାଗବତମ୍ କି ଜୟ ଶ୍ରୀ।